নমো ভগবতে বাসুদেবায়। শ্রীমদ ভগবদ গীতার মৌলিক রূপের পঞ্চম অধ্যায়ের কর্মযোগে মানে শ্রবণ করুলে সপ্তম শ্লোক। জনে ভগবান উদ্দেশ্যে নিষ্কাম কর্ম কলে সে সন্ন্যাস স্থিত কিভাবে যাব ভগবান অর্জুন ব্যাখ্যা করি বুঝাচ্ছেন। সন্ন্যাস স্থিতি হচ্ছে যেটা জ্ঞানাহরণ স্থিতি বা ব্রহ্ম ভগবান অনুভব করিয়ার যে স্থিতি, ভগবান অনুভব করিবার বাধক হচ্ছে আসক্তি, কর্তৃত্ব অভিমান, যেটা কর্ম করছে সে কর্মর ফল পাইবার আশা, এগুলা সব আমার রহে। আমি শরণাগত হই পারি নিজ কর্ম গুড়া করতে সে কর্মর ফল গুড়া আশা রাখতে নিজে কর্তা বলে ভাবতে, সেপা জ্ঞান সাধন করা সম্ভব হুয়ে না। যার কর্ম করিবার অধিকার অছে সে যদি কৃত্রিম ভাবে সন্ন্যাস নেই যায়, ভগবান কহিলেন দুঃখমা আপনন্তি অযোগ্যত, সে সন্ন্যাসী দুঃখ প্রাপ্ত হব, কারণ তার ইন্দ্রিয়টা সংযম নথিবে। সে বহি ইন্দ্র ব্যাপার গুড়াক বন্ধ করেদেলে বি তা মন গুড়াক সব ইন্দ্রিয়টা ধাবমান হুতবে, চঞ্চল হুতবে। সেপা ভক্তি যোগে আমার আচার্য মানে এই যে সেবা অনুষ্ঠান গুড়া রাখছেন, হরিনামটা সর্বস্ব কলিযুগের হরিনাম শ্রেষ্ঠ, কিন্তু কাহ কোন হরিনাম করা কেবল কুহাই তুমি খালি হরিনাম করো বলে, খালি হরিনাম বি করবে। এবে লোক কুছ মতো সময় হোনি, মু সেবা করছি মতো জপ হোনি, তা খালি কুহাই ঠিক আছে তুমি কেবল বসিকি জপ করো তুমি খাইবাকে দিয়া হব। সে গোটে যে গাঁর সব কীর্তন হয়ে দেখিছি, সে গঞ্জাম যাই গঞ্জাম রুলা বেড়ে সে ঠাকুর কাম কলা বেড়ে সে তাঁর সব অষ্ট কোণ অখণ্ড নাম কীর্তন হুয়ে, অখণ্ড কীর্তন হুয়ে। সে আমার পুরীরে মু দেখিছি দু তিনটা মঠরে সে অখণ্ড কীর্তন, সে যে নামর করতে সে অখণ্ড কীর্তন করুথে, সে তো ডেলি করতে হরে কৃষ্ণ করুথে, তার মোবাইলটা দেখুথ, তার কি লোক আইলা অনুথ, কেন সে সবুবেলে নাম করি করি সে ভাবছে কোণ কোণ মরে মর দু ঘন্টা কিন্তু পাস করিগলে সে গলা, সে হরে কৃষ্ণ মতো ডাকুথ তাকে, তো সে ধাত দেখুথ, মু তো দেখি যে ই কোণ করছেন, তাহলে সব খেয়ে দিয়ে তেমন কি লোক আসলে নদেলে তাকে ডাকিবে। আর সে যে চা পান বিড়ি দিয়ে তাকে রক্ষা হয়েছে, নহলে সে তো গোটে অখণ্ড কীর্তন করছেন করিয়ে কোণ অনুষ্ঠানটা করছেন। আচ্ছা নামটা সর্বস্ব, নাম কলে সবকিছু ফল মিলিযোগ, কারণ সবুলে কোণ জন নাম করিপারিব করিপারিবেনি, কারণ তার ইন্দ্রিয় গুড়ি সবুলে কর্মাভিমুখী, ইন্দ্রিয় গুড়া যে রহিলা তার তার বিভিন্ন স্বাদ দরকার। জ্ঞান জ্ঞানানুসন্ধান যে ব্রহ্মানুসন্ধান করতে যে ধ্যান করতে তাঙ্কর স্বাদ কিছু না, তাঙ্কর ভেরাইটি না, এনজয়মেন্টর গোটে ভেরাইটি না। আ ভক্তি যুগের কোণ সবুলে তার ভেরাইটি আছে, যেমনি সে হরে কৃষ্ণ মহামন্ত্র কীর্তন সে কেত প্রভুপদ গাইছেন দেখুন কেমনি, আর জন তাঙ্ক শিষ্য গাইব সে আউ গোটে সুরের, সে আউ এবার নয় ভক্ত আসছেন সে সেই জিনিসটা সেই মহামন্ত্র শুনছে কেত তার ভেরাইটি রয়েছে। জ্ঞানী লোকটা কোনটা শুনিও, এ ধ্যান করি সে কোনটা ধ্যান করিব, তা গুরু কই দিয়ে তো চতুর্ভুজর ধ্যান করি, সে তার সে আগু তার মন লাগু ন লাগু ধ্যান পাগলা এই তার বসলে, তাঁর ভেরাইটি কিছু নাই। আমি যেহেতু আত্মা ভেরাইটি আমার দরকার, সেপাই সবুদিন দেখুন আমি ভেরাইটি করছে, খাইবার পোশাক পিন্ধিবার গাড়ি গাড়ি মডেল, সে সে তাকে গোটে চেপা করে দৌছেন তাকে আর গোটে মডেল হয়ে, সে গাড়ি গোটে দেখি ভালো গাড়ি যে থাকবে তাকে সে ব্যাঙ্গ ভাই তাকে আগ চেপা করে দেবে, কয়ে এটা গোটে নয় মডেল তাকে লোক কিনি পকাইবে। মু যেত দেখবার কোণ এটা ব্যাঙ্গ ভাই দেখাচ্ছি গাড়িটা পুঁ কিনলে কমিটি লোক মডেল দেবা, লোকর সবুবেলে তার ভেরাইটি দরকার, এটা হচ্ছে ভেরাইটি মদর এনজয়মেন্ট প্রবাদ কুহ, এনজয়মেন্ট উপভোগর মা হলে কি ভেরাইটি। আমি আত্মা না, আমি ভগবান পাখর সব ভেরাইটি আসছে, ভগবান ভগবান পাখর কে সৃষ্টি হইব, ভগবান গোটে ফুল কাই সৃষ্টি কলেন, ভগবান যদি খালি মল্লি ফুলটা ভালো যেতে টগর ফুল দেখুন টগর ফুল সে করছেন তার বাসনা কত না, কিন্তু সে তার দাম হচ্ছে অধিকা পরিবর্তী বেলা সে লেখা তোমার টগর ভগবান কু দেব, তার বাসনা কিছু আছে কিছু বাসনা না। শিব শিবকর কেউ ফুল দরকার তা আমি ভগবান ব্যবস্থা করছেন, কালীঙ্কর মন্দার দরকার দুর্গাঙ্কর মন্দার দরকার তাঙ্ক পাই ব্যবস্থা করছেন, সৃষ্টি কু পুরা পুরা এনজয়মেন্ট রখিছেন ভগবান, যে যা আসবে সে ভেরাইটিস কেমিতি পাইব। আমার এই যে ଇନ୍ଦ୍ରିୟ ଗୁଡାକ ଯେହେତୁ ଭେରାଇଟିସ୍ ଦରକାର, ଭକ୍ତି ଯୁଗରେ ଆମର ସବୁ ଭେରାଇଟି ରହିଛି, ଯାହାର ଯୋଉ ଗୁଣ, ସମସ୍ତଙ୍କୁ କୀର୍ତ୍ତନ ଭଲ ଲାଗିବନି, କେତେ କେତେ ଭକ୍ତ ଥିବେ ତାକୁ କୀର୍ତ୍ତନ ଭଲ ଲାଗିବ, ତାହାକୁ ପ୍ରବଚନ ଭଲ ଲାଗିବନି, ତାକୁ ସବୁ ଭଲ ଲାଗିବ, ସେ ଭଗବାନ କଥା କହିଲା ମାନେ ସେ ବସିକି ଡୋଳେଇବେ, ତାଙ୍କୁ ମୋଟେ ଭଲ ଲାଗିବନି, ତା ମୁଣ୍ଡ ବିନ୍ଧିବ, ତାଙ୍କୁ କୀର୍ତ୍ତନ ଭଲ ଲାଗେ, ଯଦି କୀର୍ତ୍ତନ ଭଲ ଲାଗେ ଯାହା କୀର୍ତ୍ତନ କର, ତୁମର ଗୋଟେ ଇନ୍ଦ୍ରିୟ ଗୁଡିକ ଯେକୌଣସି ଗୋଟେ ଏନ୍ଜୟମେଣ୍ଟରେ ଲାଗିଯିବ, କାହାକୁ ଶ୍ରବଣ କୀର୍ତ୍ତନ ଭଲ ଲାଗେ ତାକୁ ସେବା କରିବାକୁ ଭଲ ଲାଗେ, ସେବା କଲେ ତାକୁ ବହୁତ ଲୋକ ପ୍ରଶଂସା କରିବା, ଭଲ ରୋଷେଇ କରୁଛି, ଭଲ ବାସନ ବାସନ ମାରୁଛି, ଖାଉଛି ପିଉଛି, ଆଉ ଜପ ହବ କଥା କହିଲେ ମାଳ ଧରିବ ଢୋଳେ, ଆସି ତାର ତାର ଖଟିବା କଥା କହିଲେ ହଁ ତାର ଦିନ ରାତି ତାର ଖଟୁଥିବ, ହେଲା ଭଗବାନ ସେବା ଗୁଡା କରୁଛି, ସ୍ୱୀକୃତି ପାଇଲା, ବୈଷ୍ଣବ ମାନେ ଖୁସି ହେଲେ, ତାର ତାର ଇନ୍ଦ୍ରିୟ ଗୁଡାକ ସେ ତାର ଲାଗୁନାହାନ୍ତି ଶ୍ରବଣ କୀର୍ତ୍ତନ, ତ କଣ କରାଯିବ, ତା ପାଇଁ ଗୋଟେ ଏନ୍ଜୟମେଣ୍ଟ ରହିଲା, ସବୁ ପ୍ରକାର ଯୋଉ ନବତା ଭକ୍ତି ରହିଲା ସବୁ ପ୍ରକାର ମାନେ ତା ଦେହରେ ଏନ୍ଜୟମେଣ୍ଟ ରହିଯାଇଛି, ଯେମିତି ଆପଣ ଦେଖିବେ ଯୋଉ ଝୁଟି ପକାଥିବ, ଏଇ ଯୋଉ ଝିଅ ପିଲାମାନେ ଗୋଟେ କଣ ଝୁଟି ନୁହେଁ କଣ ଏଟା ଗୋଟେ କରନ୍ତି, ଏଇ ଯୋଉ କାର୍ତ୍ତିକ ମାସରେ ଗୋଟେ କଣ କରନ୍ତି, ସିଏ ନା ନା ସିଏ ମୁରୁଜ ପକେଇବେ, ମୁରୁଜ ପକେଇବେ, ମୁରୁଜ ପକେଇବେ କଣ, ତାର ଗୋଟେ କିଛି ଅଛି ଯେ, ତାର ଗୋଟେ ପାଠ ଅଛି ଯେ, ହାତୀ ଷଣ୍ଢ ଭଳିଆ ବଙ୍କା କରିଦେଇଥିବେ, ସେ କୁକୁର ନାଞ୍ଜ ଭଳିଆ ବଙ୍କା କରିଦେଇଥିବେ, ଆରେ ରଙ୍ଗଟା ବିଭିନ୍ନ ରହୁଛି ନା, ବିଭିନ୍ନ ରଙ୍ଗ ରହିଲେ ତା ଭେରାଇଟିଟା ଦେଖିଲା ବେଳକୁ ଗୋଟେ ସୁନ୍ଦର ଲାଗୁଛି, ସେମିତି ଜାଣିଲେ କିଛି ଗୋଟେ ତାକୁ ପଚାର ଥରେ କେଉଁଠି କେଉଁଠି କାହାକୁ ପଚାରୁଥିଲେ, ତୁମେ କଣ ଏଟା କେଉଁଠି ଟ୍ରେନିଂ ନେଇଛ, କହିଲା ଗୋଟେ ଦେଖିବା କଥା ଆଇଡିଆ ଥରେ ଏମିତି କରିଦେଲେ ଏଟା ଭଲ ଲାଗିଲା, ହାତକୁ ବୁଲା ଦେବେ ସେଠି ହାତକୁ ବୁଲା ଦେବେ, କିନ୍ତୁ ତା ଦେହରେ ବିଭିନ୍ନ ରଙ୍ଗ ରହୁଛି, ବିଭିନ୍ନ ବିଭିନ୍ନ ସବୁ ରଖିଛନ୍ତି ନା, ଆମର ଯେତେ ଯୋଉ ବର୍ଣ୍ଣ ଏଇ ଗୋଟେ ଦିଟା ଫୁଲ ଆମର ଦେଖାହଉଛି ଯୋଉଗୁଡାକ ଶ୍ଵେତ ଫୁଲ ଗୁଡାକ ରହିଛି, ଆଉ ଯୋଉଟା ବିଭିନ୍ନ ଭେରାଇଟି ରଙ୍ଗୀନ ଫୁଲ ଗୁଡିକ ସବୁ ରହିଛି, ସେଇଠି ଛୋଟ ପିଲାବେଳେ ମୁଁ ସେ ଦେଖିଥିଲି, କାଇଁ ତାକୁ ଦେଖିବାକୁ ଆଜିକାଲି ମିଳୁନି, କୃଷ୍ଣଚୂଡା ମତେ ଭାରି ଭଲ ଲାଗେ, ସେ କୃଷ୍ଣଚୂଡା ଆଉ ସେ ଫୁଲଟା ମତେ ବହୁତ ପସନ୍ଦ ଲାଗେ, ତାର ହଳଦିଆ ଗୋଟେ ଅଛି, ନାଲି ଭେରାଇଟି ଗୋଟେ ଅଛି, ଆଉ ହଳଦିଆ ଭେରାଇଟି ବି ଗୋଟେ ଅଛି କୃଷ୍ଣଚୂଡା, ଆଉ ଏଇ ଯୋଉ ଚମ୍ପା ଫୁଲ ଗୁଡାକ କମ ସୁନ୍ଦର, ଏଇ ଯୋଉ କାଠ ଚମ୍ପା ଯୋଉଟା ଆମର ଲାଗିଛି, ତାର ବି ସବୁ ବିଭିନ୍ନ ଭେରାଇଟିସ୍, ଏଇ ଗୁଡା ସିନା ଏବେ ସବୁ କଣ ତାକୁ କଣ ତାକୁ କଣ ତାକୁ କହୁଛ, ତାକୁ ସବୁ କରିକି ତାକୁ ସବୁ ନୂଆ ଗୋଲାପ ଦେଖାଉଛୁ, ହଳଦିଆ ନାଲିଆ ଏଗୁଡା ସବୁ ଆର୍ଟିଫିସିଆଲ ତିଆରି ହେଇଛି, ଭଗବାନଙ୍କର ସୃଷ୍ଟି ପ୍ରଭୁ ସବୁ ଭେରାଇଟି କରିଥିଲେ, ଚକ୍ଷୁ ପାଇଁ ବି ଭେରାଇଟି, ସବୁ ଜିନିଷ ପାଇଁ ସବୁ ଭେରାଇଟି ରଖିଥିବେ, ଦେଖୁନ କେତେ ମସଲା କେତେ ପ୍ରକାର ତିଆରି କରିଛନ୍ତି ଭଗବାନ, ଯୋଉ ସୃଷ୍ଟି କରିଛନ୍ତି ମସଲା, ମଣିଷଟା ଖାଇବ, ସେ ପଶୁ କଣ ଯେତେବେଳେ ବାଘ ମାଂସ ଖାଉଛି ସେ ମାଗୁଛି ମଣିଷ ଟିକେ ଲୁଣ ଦେଲ ଟିକେ ତେଲ ଦିଅ, କୌଣସି ପଶୁ ପକ୍ଷୀ ଦେଖ, ସେ କାଲି ମୁଁ ଦେଖୁଥିଲେ ସେଠି ଜପ କରୁଛି, ସେ କୁଆଟା ତାର ଆସିଲା, ଫଳ ପାଚିବ ମଣିଷକୁ ଜଣା ନାହିଁ କିନ୍ତୁ କୁଆକୁ ଜଣା, ଦେଖିଲା ଭଣ୍ଡାଟା ପାଚିଛି ଏଠି ଗୋଟେ ଭଣ୍ଡାଟେ, ସେ ତାର ଆସିଲା, ଆଚ୍ଛା ଆମେ ଭଣ୍ଡା କହିଲେ ତା ଭଣ୍ଡା ଚୋପା ଛଡା ଇଏ ଛଡା, ସେ ଆଇଲା ଖାଇଦେଇକି ଚାଲିଗଲା, ମନୁଷ୍ୟ କେତେବେଳେ ଭଗବାନ ସୃଷ୍ଟି କରିଛନ୍ତି, କାରଣ ମଣିଷ ଶ୍ରେଷ୍ଠ ପ୍ରାଣୀ ନା, ତାକୁ ତାର ଭୋଗଟା ବହୁତ ଅଧିକା, ସେନ୍ସେସ୍ ଗୁଡାକ ଇନ୍ଦ୍ରିୟ ଗୁଡିକ ତାକୁ ତାର ଭୋଗୋନ୍ମୁଖୀ ଇନ୍ଦ୍ରିୟ, କାରଣ ସେ ହଉଛି ଭଗବାନଙ୍କର ଅଂଶ ନା, ଭଗବାନଙ୍କର ଯେମିତି ରସ ବୈଶ ସବୁବେଳେ ରସ ଖୋଜନ୍ତି ନା ବୃନ୍ଦାବନରେ, ବୃନ୍ଦାବନରେ କଣ ବୃନ୍ଦାବନରେ ଯୋଉଗୁଡାକ ଅବର୍ଣ୍ଣନୀୟ ବସ୍ତୁ ଗୁଡିକୁ କେବଳ ଉପମା ଦେଇକି ବର୍ଣ୍ଣନା କରାହେଇଛି, ବୃନ୍ଦାବନ ସେମିତି ନଥିଲା, ବୃନ୍ଦାବନ ଯୋଉଟା କି ବର୍ଣ୍ଣନାର ବସ୍ତୁ ନୁହେଁ, ଆଉ ତ କଣ ଯୋଉଟା ଉପମା ତୁମେ ଦେଇପାରିବନି, ଯେମିତି ସେ ଗାଁ ଗହଳିରେ ଲୋକମାନେ କୁହନ୍ତିନି ଆମେ ଯୋଉ ଦୁର୍ଗା ପୂଜାକୁ ସବୁ ମେଢ ଦେଖିବାକୁ ଛୁଆଟି ବେଳେ ବର୍ଷା ଦିନ ଦୁର୍ଗା ପୂଜା ହବ, ସବୁ ଘର ଲୋକ ପଚାରେ କଣ ଦେଖିଲୁ ସେ କେଉଁ ମେଢଟା ଭଲ ହେଇଛି, କହିବ ତୁମେ ସେ ଜାଗାରେ ମେଢଟା ଭଲ ହେଇଛି, କେମିତି ସୁନ୍ଦର, ଏତେ ସୁନ୍ଦର କହି ହବନି, ଗୋଟେ ଓଡ଼ିଆରେ କୁହନ୍ତି ଏତେ ସୁନ୍ଦର ଯୋଉଟା କହି ହବନି, ଭଗବାନଙ୍କର ସୃଷ୍ଟି ସେଇଭଳିଆ, ବୃନ୍ଦାବନ ସେଇଭଳିଆ, କିନ୍ତୁ ଭଗବାନ କେତେ ସୁନ୍ଦର, ଯେ କେହି ପଚାରେ କୃଷ୍ଣ କେତେ ସୁନ୍ଦର, ଆମେ ଆମକୁ ଆମ ଆଖିଟା ସୁନ୍ଦର ନାହିଁ, ସେଇଟା ମୋବାଇଲଟା ସୁନ୍ଦର ଲାଗୁଛି, ମୋବାଇଲଟା ଭଲ ଲାଗୁଛି, ଭଗବାନ କେତେ ସୁନ୍ଦର ସେଟା କହି ହବନି, କିନ୍ତୁ ପୁଣି କହି ହବନି ଯେ ଯଦି ନ କହିବେ ତାହେଲେ ତାଙ୍କୁ ଭଲ ପାଇବ କିଏ, କାରଣ ଏଟା ଯୋଗମାୟା ଚିତ୍ ଶକ୍ତି, ଏଟା ଚିତ୍ ଶକ୍ତିର ପ୍ରକାଶ ନା, ଏ ଜଗତର ନୁହେଁ, ସେଦିନ ଯଦି ମତେ ଲେଖିଲେ ନା ଭଗବାନଙ୍କ ରୂପକୁ ଯୋଗମାୟା ଆଣିଛନ୍ତି ଜଗତକୁ, ଜୀବଟା ଦେଖୁ ତାର ଜୀବନଟା ଧନ୍ୟ ହଉ, ଯୋଗମାୟା ଚିତ୍ ଶକ୍ତି କଣ ସେ ରତନ, ସେ କେତେ ସୁନ୍ଦର ସେ ଲାଗିଛି ସବୁ, ସେସବୁ ଏତେ ସୁନ୍ଦର ଯୋଉଟା ବର୍ଣ୍ଣନା କରିହବନି, ନୀଳ ମେଘ ସହିତ ବର୍ଣ୍ଣନା କରାଯାଇଛି, କଣ ଆମର କହୁଛ ନୂତନ ମେଘ ସହିତ, ଭଗବାନ ଏତିକି ସୁନ୍ଦର ନୁହନ୍ତି, ସେ ସୁନ୍ଦରଟାକୁ ଯେମିତି ଆମ ଓଡ଼ିଆ ଭାଷାରେ କୁହାଯାଏ ବର୍ଣ୍ଣନା କରି ହବ ନାହିଁ, ଭଗବାନଙ୍କ ରୂପଟା ସେଇଭଳି। ଭଗବାନଙ୍କର ରୂପ ଗୁଣ ସବୁଗୁଡିକ ଅବର୍ଣ୍ଣନୀୟ। ସେଥିପାଇଁ ଯୋଉ ଭାଗବତରେ ଯୋଉ ଶବ୍ଦ ଗୁଡିକ ଲାଗିଛନ୍ତି, ଗୀତା ଯୋଉଟା ଲାଗିଛନ୍ତି, ମାୟାବଦନ ଓଲଟା ଅର୍ଥରେ ନେଇଯାନ୍ତି, ଅରୂପ ନିର୍ଗୁଣ ଏ ଶବ୍ଦ ଗୁଡା ଲାଗିଛି ନା, ଅଗୁଣ କୋଉଠି ଲାଗିଛନ୍ତି, ଅରୂପାୟ ଯେତେ ଗଜେନ୍ଦ୍ରଙ୍କ ସ୍ତୁତିରେ ଦେଖିବେ ସବୁ ଭଗବାନ ତ ବିଷ୍ଣୁ ରୂପରେ ଆସିଛନ୍ତି, ତାଙ୍କର ଯଦି ଇଷ୍ଟ ନିରାକାର ଥିବେ ଗଜେନ୍ଦ୍ର ସ୍ତୁତି ପଡିଲେ, ଗଜେନ୍ଦ୍ର ସ୍ତୁତି ଯିଏ ପଡିବ ନିରାକାରବାଦୀ ମାନେ ପୁରା ନିରାକାର ଟାଣି ଗଲେ। ସୁଖଦେବ ଡାଇରେକ୍ଟ ଲେଖିଛନ୍ତି ଏବଂ ନିର୍ବିଶେଷ ପୁରା ନିର୍ବିଶେଷ ବର୍ଣ୍ଣନା କରିଛନ୍ତି ଗଜେନ୍ଦ୍ର ସ୍ତୁତିରେ, ଯେତେ ଗଜେନ୍ଦ୍ର ସ୍ତୁତି ସବୁ ବଡ କେଉଁଠି ସେ କହିନାହାନ୍ତି ସବୁବେଳେ, କିନ୍ତୁ ତାର ଅର୍ଥ ହଉଛି ଯଦି ଭଗବାନ ନିର୍ବିଶେଷ ତା ଭଗବାନ ବିଷ୍ଣୁ ରୂପରେ କେମିତି ଆଇଲେ, ଜଣେ ନିର୍ବିଶେଷକୁ ଡାକିବେ ଭଗବାନ, ସେ ନିରାକାରକୁ ଡାକିଲେ ଭଗବାନ ସାକାରେ କେମିତି ଆସିଲେ। ଏଇ ପ୍ରଭୁଙ୍କର ଏ ଯୋଉ ଅରୂପ କାହିଁ କୁହାଯାଏ ଶାସ୍ତ୍ରରେ ଆମର, ସେଥିପାଇଁ ଏହାକୁ ବୈଷ୍ଣବ ବାଖ୍ୟା କୁହାଯାଏ, ଭକ୍ତି ବାଖ୍ୟା କୁହାଯାଏ। ଆମର ଓଡ଼ିଶାରେ ସେ କହିବେନି ରୂପରେଖ ନାହିଁ ଇଏ ଶୂନ୍ୟ ଦେଇ, ସେ ଯୋଉ ସବୁ ଭଜନ ଗାଇବେ ସେ ସବୁ ହଜାର ହଜାର ଭଜନ, ସେ ତୁମେ ଡାକ ଶୁଣ ଇଏ ଶୁଣ କୃପା କର, ଆରେ ସେ ତାଙ୍କ ରୂପ ନାହିଁ ତୁମେ ଡାକୁଛ କାହାକୁ ପୁଣି। ଏ ଯୋଉ ଅରୂପ ଶବ୍ଦ ଲାଗିଛି, ଅରୂପ ମାନେ କୌଣସି ପ୍ରାକୃତ ରୂପ ନୁହେଁ, ଅଗୁଣ ବା ନିର୍ଗୁଣ ମାନେ ତାଙ୍କର କୌଣସି ଗୁଣ ନାହିଁ ତା ନୁହେଁ, ଯଦି ଗୁଣ ନାହିଁ ତା ନିରାକାରବାଦୀ ମାନେ କାହିଁକି ତାକୁ ଡାକୁଛନ୍ତି, ତାଙ୍କର ତ ଗୁଣ ନାହିଁ କିଛି, ଯାହାର ଯାହାଙ୍କର କିଛି ଗୁଣ ନାହିଁ ସେ ଶୁଣିବେ କେମିତି, କୃପା କରିବେ କେମିତି। ତେଣୁ ଏ ନିର୍ଗୁଣ ମାନେ ପ୍ରାକୃତ ଗୁଣ ରହିତ, ଅରୂପ ମାନେ ପ୍ରାକୃତ ରୂପ, ଯେ ମଣିଷର ଗୋଟେ ପ୍ରାକୃତ ରୂପ ଯେଉଁଟା କ୍ଷୟିଷ୍ଣୁ, ରୂପଟା ଚେଞ୍ଜେସ ହଉଛି, ଛଅଟା ବିକାର ୟାକୁ ଚେଞ୍ଜେସ ହଉଛି। ବାଳକ ବେଳେ ଯୋଉ ରୂପ ଥିଲା ଆମେ ସେଇ ବ୍ୟକ୍ତି, ବାଳକର ଯୋଉ ରୂପ ବର୍ତ୍ତମାନ ନାହିଁ, ଯୌବନ ଅବସ୍ଥା ରହୁନି, ଶିଶୁର ରୂପ ବାଳକର ରହୁନି, ବାଳକ ରୂପ ଯୌବନ ରହୁନି, ଯୌବନ ରୂପ ବାର୍ଦ୍ଧକ୍ୟ ରହୁନି ସେଇ ବ୍ୟକ୍ତି, କିନ୍ତୁ ରୂପ ସବୁ ବଦଳି ଯାଉଛି। ପୁଣି ରୂପ ବଦଳିଗଲା, ଯଦି ବଦଳିଗଲା ଠିକ ଅଛି, ଯୌବନ ଅଠର ବର୍ଷରୁ ତିରିଶ ବର୍ଷ ଗୋଟିଏ ରୂପ ରୁହନ୍ତା କି, ସେ ରହିବେନି, ସେ ରୂପ ବି ରହିବେନି। ଖାଇବା ପିଇବା ଭଲ ରହିଛି, ଶୋଇବା ଭଲ ରହିଛି, ତ ମଣିଷ ଭଳିଆ ଦେଖା ହବ, ସେଇଟା ଯଦି ଭଲ ଖାଇବା ପିଇବା ନ ଶୁଣିଲେ ସେ ଗଲା, ସେ ସବୁ ତ ଦେଖିଲେ ତ ମଣିଷ ତାକୁ ଦେଖିଲେ ବି ଡରିବ। ପ୍ରାକୃତ ରୂପ ନା, ପ୍ରାକୃତ ରୂପର ସବୁବେଳେ ଇଏ ପ୍ରାକୃତ ବସ୍ତୁ ଉପରେ ନିର୍ଭର କରେ, ଭଗବାନଙ୍କର କଣ ନା ଅପ୍ରାକୃତ ଚିତ୍ ବସ୍ତୁ, ଯୋଗମା ଏଟା ପ୍ରକଟ କରିଛନ୍ତି। ତେଣୁ ଏ ପ୍ରାକୃତ ଇନ୍ଦ୍ରିୟ ଗୁଡିକ ଭଗବାନ, ଆମର ହେଲା ଇନ୍ଦ୍ରିୟ କଣ ପ୍ରାକୃତ ଇନ୍ଦ୍ରିୟ, ଭଗବାନଙ୍କ ଭଗବାନ କଣ ହେଲେ ଭଗବାନଙ୍କର ସବୁ ଅପ୍ରାକୃତ, ସବୁ ଅପ୍ରାକୃତ ଅଙ୍ଗାନି ସେଟା ଅପ୍ରାକୃତ। ସେଟା ମହାପ୍ରଭୁ ପାଇଲେ ବ୍ରହ୍ମ ସଂଗୀତା ଖୁସି ହେଇଗଲେ, ଆଉ ଅମୂଲ୍ୟ ରତ୍ନ ଆଣିକି ରାମାନନ୍ଦଙ୍କୁ କହିଲେ, ରାମାନନ୍ଦଙ୍କୁ କହିଲେ ରାମାନନ୍ଦ ଗୋଟେ ଲେଖିକି ରଖ, ରାମାନନ୍ଦ କାବ୍ୟରେ ଥିଲାବେଳେ ତାକୁ ଲେଖିକି ରଖିଲେ ସେ ଦିଟା ପ୍ରତି, ବ୍ରହ୍ମ ସଂଗୀତା ଆଉ କୃଷ୍ଣ କର୍ଣ୍ଣାମୃତ, କାରଣ ଏଭଳିଆ ସିଦ୍ଧାନ୍ତ ଗ୍ରନ୍ଥ ମହାପ୍ରଭୁ ତାକୁ ଧରିକି ଆସିଲେ। ଅଙ୍ଗାନି ଯଶ୍ୟ ସକଳେନ୍ଦ୍ର ପ୍ରତିମନ୍ତି ପଶ୍ୟନ୍ତି ପାନ୍ତି କଲୟନ୍ତି ଚିରମ ଜଗନ୍ତି, ଅଙ୍ଗାନି ଯଶ୍ୟ ସକଳେନ୍ଦ୍ର ପ୍ରତିମନ୍ତି, ସବୁ ଅଙ୍ଗ ଗୁଡିକର ସବୁ ବୃତ୍ତି ଗୁଡିକ ଭିନ୍ନ, ଆମର ଆମ ଅଙ୍ଗ ଗୁଡିକର ଆମ ଆଖିଟା କେବେ ସ୍ୱାଦ ନେଇପାରିବେନି, କେବେ ସ୍ୱାଦ ନେଇପାରିବେନି, ନାକଟା ବନ୍ଦ କଲେ ଯେମିତି ଔଷଧ ଖାଇଲା ବେଳେ ଲୋକ ନାକ ବନ୍ଦ କରିକି ଔଷଧ ଖାଆନ୍ତି, କାହିଁକି ବନ୍ଦ ହୁଏ, ଚକ୍ଷୁ ଆଘ୍ରାଣ ନେଇପାରିବେନି ଭଗବାନଙ୍କର, ତା ନୁହେଁ ଭଗବାନଙ୍କର ସବୁ ଅପ୍ରାକୃତ, ଅପ୍ରାକୃତ ତାଙ୍କର ସବୁ ଅପ୍ରାକୃତ ଇନ୍ଦ୍ରିୟର ଅଧିକାରୀ, ଆମେ ହେଲେ ପ୍ରାକୃତ। ତେଣୁ ଭଗବାନ କଣ କରୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ଜୀବ ପାଇଁ ଏସବୁ ଅପ୍ରାକୃତ ବସ୍ତୁକୁ ଜଗତକୁ ଆଣୁଛନ୍ତି, ସେ ଧାମ ହେଲେ ଅପ୍ରାକୃତ, ତାଙ୍କ ଲୀଳା ହେଲା ଅପ୍ରାକୃତ, ତାଙ୍କ ବିଗ୍ରହ ହେଲେ ଅପ୍ରାକୃତ, ଭାଗବତମ ହେଲେ ଅପ୍ରାକୃତ, ତୁଳସୀ ହେଲେ ଅପ୍ରାକୃତ, ସବୁ ଅପ୍ରାକୃତ ଜିନିଷ ଆଣୁଛନ୍ତି। ଆମର ହେଲେ ଆମର ଆମର ସମସ୍ୟାଟା ବର୍ତ୍ତମାନ କଣ, ଆମର ସବୁ ହେଲା ମେଟେରିଆଲ, ଆଉ ଭଗବାନଙ୍କର ସବୁ ହେଲା ଟ୍ରାନ୍ସଜେଣ୍ଡାଲ, ସବୁ ଦିବ୍ୟ, ଆମର ହେଲା ଜଡ, ଜଡଟା ଆଉ ତାକୁ ଧରିଲା ବେଳକୁ କାହାକୁ ଦିବ୍ୟକୁ, ସେ କହିଲେ ମାନେ 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 ଚାଲୁଛି, ତାପରେ ଆଉ ଆଉ ଗ୍ରହଣ କରିପାରୁନି, ସେ କିଛି ଗ୍ରହଣ କରିପାରୁନି, ସେ ବିଜ୍ଞାନ କହିଦେବ ଏଇଟା ହେଲା, ସେ ଦେଖ ଜଡ ଜଡ ବସ୍ତୁଟାକୁ ସାଙ୍ଗେ ସାଙ୍ଗେ ବୁଦ୍ଧି କହୁଛି ହଁ ଏଇଟା ହେଇଥିବ, ଭଗବାନ କଥା କହା ହବ ନା, ଏଟା କଣ ନାମ କରିଦେବ ଏମିତି ହବ ନା, ତା କାଇଁ ହଉନି, ବିଶ୍ୱାସ ଆସିବନି, କାରଣ ଏଟା ସେ ଅପ୍ରାକୃତ, ଆମର ହେଲା ପ୍ରାକୃତ। ସେଥିପାଇଁ ରୂପ ଗୋସ୍ୱାମୀ ଲେଖିଲେ ଅଥ ଶ୍ରୀକୃଷ୍ଣ ନାମ ଆଦି ନବଭେଦ ଗ୍ରାହ ଇନ୍ଦ୍ରୀ, ଆମର ଏତେ ଜିନିଷଟା ଏସବୁ ଇନ୍ଦ୍ରିୟ ଦ୍ୱାରା ହବନି, ଇନ୍ଦ୍ରିୟଟା ତ ଜଡ, ଏଇଟା ବିଷୟ ଭୋଗ କରିକି ଅନାଦି କାଳରୁ ଆସିଛି, ଏଇ ଜନ୍ମରେ ବି କେତେ ଖରାପ ଅଭ୍ୟାସ, କେତେ ଖରାପ ସ୍ୱଭାବ, ସେମାନେ ମୁଖ୍ୟ ଜୀବ ଆଦୃଶ୍ୟ ସ୍ପୃତି କଥା, ସେବନ ମୁଖୀ ଭାବ ଆମର ଏଇଟା କଣ ଇନ୍ଦ୍ର ଗୁଡିକ ସେବନ ମୁଖୀ କରାଯାଉଛି ସବୁ ଇନ୍ଦ୍ର ସେବନମୁଖୀ ହେବେ ଭୋଗନମୁଖୀ ଗୋଟେ ହେଲା ସେବନମୁଖୀ ଗୋଟେ ହେଲା ଭୋଗନମୁଖୀ ଭୋଗନମୁଖୀ ମାନେ ଯାହା ଦେଖିବ ଯାହା ଓଡ଼ିଆରେ ଗୋଟେ ଆମେ ପଢୁଥିଲୁ ସେତେବେଳେ ନେତ୍ର ପଡ଼ାଇ ଯାହା ଚଉ ଦିଗର ସେସବୁର ଗୋଟେ ମୁଅଧୀଶ୍ୱର ତାକୁ ନେଇକି ଛାଡି ଦିଆ ହେଇଥିବ ସେ କୋଉଠି ଗୋଟେ ରାଜା ଥିବ ତାକୁ ନେଇକି ଛାଡି ଦିଆ ହେଇଥିବ ଦରିଆ ପାର କରିକି ସେଇଠି ଆଉ ସେଠି କେହି ନାହାନ୍ତି ସେଠୁ କବିତା ସବୁ ଲେଖା ହେଇଥିଲା ଆମେ ସବୁ ପଢୁଥିଲୁ ନେତ୍ର ପଡ଼ାଇ ଯାହା ଚଉ ଦିଗର ସେସବୁର ଗୋଟେ ମୁଅଧୀଶ୍ୱର ସେଭଳିଆ ଆମର ଇନ୍ଦ୍ର ଗୁଡାକ ସବୁ ସେଭଳିଆ ଯୋଉଟା ଜିନିଷ ଦେଖିବା ମୁଁ ଭୋଗ କରିବି ସବୁ ସବୁବେଳେ ସ୍ୱଭାବ ଏ ଲୋକ ଗରିବ ଲୋକଟା ହଉ ସେ ମାର୍କେଟ ଯାଉଥିବ ଦେଖିବ ଗୋଟେ ଭଲ ଜିନିଷ ଦେଖିଦେଲା ମୁଁ ଗୋଟେ ନେଲେ ଭଲ ହୁଅନ୍ତା ଏଇଟା ଆମର ଥାନ୍ତା କି ସବୁବେଳେ ଗୋଟେ ବ୍ୟକ୍ତିର ସବୁବେଳେ ଇନ୍ଦ୍ର ଗୁଡିକ ଭୋଗନମୁଖୀ ଗୋଟେ ଭଲ କାର୍ଟା କାର ଗାଡ଼ି ଦେଖିଦେବ କାର୍ଟା କିରି ବଢିଆ ହେଇଥିବ ସଙ୍ଗେ ସବୁବେଳେ ଭୋଗନମୁଖୀ ଏଇ ଯେ ଭୋଗନମୁଖୀ ଅବସ୍ଥା ଭଗବାନ ହେଲେ ଦିବ୍ୟ ଭୋଗନମୁଖୀ ଅବସ୍ଥା ଏଇଟା ଯେମିତି ନର୍ଥ ପୋଲ କଣ କୁହନ୍ତି ଏଇଟା ଆମର ଯୋଉ ମ୍ୟାଗ୍ନେଟର ଦିଟା ଓଲଟା ଭାଗ ନର୍ଥକୁ ସାଉଥ ପୋଲ ସେ ଟାଣିବ ନର୍ଥକୁ ନର୍ଥ ଲଗେଇଲେ ବିକର୍ଷଣ ହବ ସେ ତାକୁ ଠେଲିଦବ ସେ ଟାଣିବନି ତାକୁ ଆଉ ତେଣୁ ଆମ ଭଗବାନ ହେଲେ ସେବନମୁଖୀ ଭଗବାନଙ୍କୁ ଭଗବାନ ହେଲେ ଦିବ୍ୟ ଆମେ ହେଲେ ଜଡ ଆମେ ଯେତେ ଦିବ୍ୟ ନ ହବା ଆମକୁ ଭଗବାନ ଆକର୍ଷଣ କରିବେନି ସେ ଆକର୍ଷଣ କରିପାରିବେନି ସେ କଣ କରିବେ ଆମକୁ ଦିବ୍ୟ ହେବା ପାଇଁ ଆମ ଇନ୍ଦ୍ର ଗୁଡିକୁ ଶୁଦ୍ଧ କରିବା ପାଇଁ ଭକ୍ତି ଯୋଗ ସେମାନଙ୍କ ସେବନମୁଖୀ ଜୀବ ସବୁ ଇନ୍ଦ୍ର ଗୁଡିକ ଯୋଉ ଭୋଗନମୁଖୀ ଅଛି ତାକୁ ସେବନମୁଖୀରେ ଲଗେଇବା ସେଥିପାଇଁ ଅମ୍ବରୀଶ ମହାରାଜଙ୍କ ସେଥିରେ ସୁଖଦେବ ଗୋସ୍ୱାମୀ ସେଟା ସବୁ ଲେଖିଲେ ସେବନମୁଖୀ କେମିତି କରାଯାଏ ପୁଷ୍ପକୁ ଆଗ୍ରହଣ କରୁଥିଲେ ନିଜେ କରୁ ହରାଇ ମନ୍ଦିର ମାର୍ଜନା ଆଦିଶୁ ନିଜ ହସ୍ତରେ ମନ୍ଦିର ମାର୍ଜନ କରୁଥିଲେ ନିଜେ ଜଳ ଆଣୁଥିଲେ ସବୁ କାର୍ଯ୍ୟ ନିଜେ କରୁଥିଲେ ଇନ୍ଦ୍ର ଗୁଡିକ କଣ କରୁଥିଲେ ଭଗବାନଙ୍କ ସେବାରେ ଲଗାଉଥିଲେ ଏଟା ସେବା ଜ୍ଞାନ ରହିବା ଦରକାର ସେବନମୁଖୀ ଜ୍ଞାନ ଯଦି ନ ହବ ବୈଷ୍ଣବ ସେବା ହବ ଜଣେ ରୋଷେଇ କରୁଛି ସେ କହିବ କଣ ଭଗବାନ ଖାଉଛନ୍ତି ଆରେ ଭଗବାନ ଖାଉଛନ୍ତି ନାହିଁ ତୋର ବିଶ୍ୱାସ ନାହିଁ ବୈଷ୍ଣବ ଖାଉଛନ୍ତି କି ନାହିଁ କହ ବୈଷ୍ଣବ ଖାଉଛନ୍ତି କି ନାହିଁ ଲୋକ ଗୁଡାକ ଏଇ ଖିଚଡ଼ି ବାଣ୍ଟୁଛନ୍ତି ବନ୍ୟା ହେଲାବେଳକୁ ଖିଚଡ଼ି ବାଣ୍ଟୁଛନ୍ତି ଦଉନାହାନ୍ତି ଖିଚଡ଼ି ସବୁ ବାଣ୍ଟିକି ଦଉଛନ୍ତି ଗରିବ ଲୋକକୁ ଏଇ ଯୋଉ ଦେଖିବା ଯୋଉ କଣ କଟକ ଫଟକ ଯୋଉ ହସ୍ପିଟାଲ ଗୁଡାକରେ ଲୋକ ଗରିବ ଲୋକ ସବୁ ଖାଇବାକୁ ଦଉଛନ୍ତି ଫ୍ରିରେ ତାଙ୍କର କଣ ବିଶ୍ୱାସ ଅଛି ଇଏ ଗୋଟେ ଜୀବ ଭଗବାନଙ୍କର ଭଗବାନଙ୍କ ଜୀବଟା ହଇରାଣ ହଉଛି ଡହଳ ବିକଳ ତାକୁ ଗୋଟେ ଖାଇବାକୁ ଦବା ତାର ବିଶ୍ୱାସ ଅଛି କି ନାହିଁ ଭଗବାନ ସେ ଜୀବଟା ଖାଇଲେ ଭଗବାନ ଖୁସି ହେବେ ତୁମର ଯଦି ବିଶ୍ୱାସ ହବନି ଯେ ମୁଁ ରୋଷେଇ କରୁଛି ଭଗବାନ ଖାଉଛନ୍ତି କି ନାହିଁ ଆରେ ଭଗବାନ ନ ଖାଇଲେ ଭଗବାନ ଦେଖି ଦେଇକି ଯଦି ବୈଷ୍ଣବମାନଙ୍କୁ ଦେଲେ ବୈଷ୍ଣବମାନଙ୍କ ହୃଦୟରେ ଭଗବାନ ଅଛନ୍ତି କି ନାହିଁ ଗୋଟେ ଜୀବ ହୃଦୟରେ ଭଗବାନ ସେମାନେ ତ ଖାଉଛନ୍ତି ଅସୁବିଧା କଣ ତୁମର ଲସ୍ କଣ ହେଲା ଭିଜନ ଆମର ଯୋଉ ଭାବନାଟା ଏଇଟା ସବୁ ସେବନ ମୁଖ୍ୟ ହବା ଦରକାର ସେ ସେବା ଭାବଟା ନାହିଁ ବୋଲି ତୁମେ ସେବା ଭାବ ନଥିଲେ ତୁମେ ଯେତେବେଳେ ଥିଓରିଟିକାଲ ଜିନିଷଟା ସବୁ ଜାଣ ଧୀରେ 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 ସବୁ ଜିନିଷ ଗୁଡା ଡ୍ରାଏ ଲାଗିବ କାହିଁକି ଭଗବାନ ତ ଆକର୍ଷଣ କରିବେ ନା ଆମେ କରିବା କଣ ଭଗବାନ ସିଏ ଟାଣିବେ ଆମେ ଭଗବାନ ରୂପକୁ ଭଲ ଭାବେ ଭଲ ପାଇପାରିବେନି ଭଗବାନ ତାଙ୍କ ରୂପକୁ ପ୍ରକାଶ କରିବେ ଯେମିତି ଆମେ ଦେଖୁଛେ ଡେଲି ରାଧା ମଧ୍ୟ ଦେଖୁଛେ ଗୌନୀ ତାଙ୍କ ଦେଖୁଛେ ତାଙ୍କ ରୂପଟା ଯେମିତିକା ଯୋଉ ରୂପଟା ସେଇ ରୂପଟା ସମସ୍ତଙ୍କୁ ସମାନ ଦେଖାଯାଏ ନା ତାଙ୍କ ରୂପରେ ସେ ଆକର୍ଷଣ କରିବେ ତାହେଲେ ଯାହାର ଯେତେ ସେବନମୁଖୀ ଭାବ ଆସିଲା ସେ ସେଭଳି ରୂପ ପ୍ରକାଶ କରିବେ ଗୁଣ ପ୍ରକାଶ କରିବେ କୃପା ପ୍ରକାଶ କରିବେ ଏଟା ସେବନମୁଖୀ ଜିନିଷ ଗୋଟା ସେଥିପାଇଁ ଭଗବାନ ବିଗ୍ରହ ରୂପରେ ପ୍ରକାଶିତ ହୁଅନ୍ତି ବିଗ୍ରହ ଭଗବାନ ଚିନ୍ତା କରୁଛନ୍ତି ନା ଜୀବ ଗୁଡାକ ତ ଜଡ ଇନ୍ଦ୍ରିୟ ଗୁଡିକ ଏମାନଙ୍କ ସଂସାରରେ କଷ୍ଟ ପାଉଛନ୍ତି କିନ୍ତୁ ମତେ ପାଇବେ କେମିତି ତାଙ୍କ ଦୁଃଖ ଯିବ କେମିତି ସେଥିପାଇଁ ସେ ନିଜେ ବିଗ୍ରହ ରୂପରେ ଆସ ସେ ଚେତନ ମତରେ ସେ ରହିଲାନି ସେ ସାନ ବିପ୍ର ସାଙ୍ଗରେ ଏବେ କହୁଥିଲି ସାନ ବିପ୍ର ସାଙ୍ଗରେ କଥା ହଉଛନ୍ତି ସାକ୍ଷୀ ଗୋପାଳ ସେ କଥା କହିଲେ ନା ତୁ ଯା ମୁଁ ସେଠି ଯାଇକି ଆବିର୍ଭାବ ହେଇଯିବି ସେ କଥା କହିଲେ ନା ପ୍ରତିଭା ନୁହେଁ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ ଭକ୍ତ ଲାଗି କର ତୁମେ ଅକାର୍ଯ୍ୟ ସାଧନ ସେଠି ସେ ପଦ ଅଛି ଆପଣ କଣ କରିପାରିବେନି ଆପଣ କାଇଁ ଚାଲି ଯାଇପାରିବେନି ଆଚ୍ଛା ସେଠି ସିଏ ଦିଜଣ ସାକ୍ଷୀ ଦେଇଥିବେ ତୁମ ଭଗବାନ ଆଗରେ ସାକ୍ଷୀ ଦିଅ ତାହେଲେ ସିଏ ସେଠି ସିଧା ଭଗବାନ କହିଦିଅନ୍ତି ତୁମେ ପ୍ରତିଭା ନୁହେଁ ହଉଛନ୍ତି ବ୍ରଜେନ୍ଦ୍ର ନନ୍ଦନ ତାହେଲେ ଭଗବାନ ତାଙ୍କ ପାଖରେ ଯୋଉ ରୂପ ତାଙ୍କୁ ଯୋଉ ବଚନ କହିଥିବେ ତାଙ୍କୁ କଣ ଲାଗିଥିବ ଆମେ ସେଟା ଚିନ୍ତା କରୁଛି ଜଣେ ଏତେ କେମିତି କହିଦେବ ଭଗବାନ ତାକୁ କଥା କହୁଛନ୍ତି ନା ଭଗବାନ ଆଉ ଯଦି କହିଦେଉଛନ୍ତି ସେମିତି ତାର ସେମିତିକା ବିଶ୍ୱାସ ପ୍ରଭୁଙ୍କ ପ୍ରତି ରହିଛି ତ ସେମାନେ ସେବନମୁଖୀ ଭାବଟା ସେମିତି ରହିଛି ନା, ମାନେ ଆମର ଯେମିତି ସେବନମୁଖୀ ଭାବ ରହିବ ଆମକୁ ସେତିକି ଭଗବାନ ପ୍ରକାଶିତ କରିବେ। ସେବନମୁଖୀ ପୁଣି ଇନ୍ଦ୍ର ଗୁଡିକ ସେବାର ଲଗଉଛେ, ପୁଣି ହୃଦୟକୁ ବି ଶୁଦ୍ଧ କରୁଛେ, ସେମାନେ ନାମ ବି କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ। କେତେ କେତେ ବାଟ କଲା ପରେ ଇନ୍ଦ୍ର ଗୁଡିକ ଶୁଦ୍ଧ ହଉନାହାନ୍ତି। ଆଗରୁ କଣ, ଆଗରୁ ଭଲ ପ୍ରାକୃତିକ ପରିବେଶ ଥିଲା, ଲୋକମାନେ ସରଳ ଥିଲେ, ବିଜ୍ଞାନ ଏତେ ଉନ୍ନତ ହେଇନଥିଲା, ଲୋକମାନଙ୍କର ଗୋଟେ ଚିନ୍ତନଟା ଭଲ ଥିଲା, ମତି ବିକ୍ଷିପ୍ତ ହଉନଥିଲା, ଗୋଟେ ଶୁଦ୍ଧ ହେବା ପାଇଁ ଭଲ ଥିଲା। ବର୍ତ୍ତମାନ ତ ଶୁଦ୍ଧ ଲୋକ ତ ଅଶୁଦ୍ଧ ହେଇଯିବ, ବର୍ତ୍ତମାନ ଯୋଉ ଅବସ୍ଥା ଆସିଲେଣି ଶୁଦ୍ଧ ଲୋକଟା ବି ଅଶୁଦ୍ଧ ହେଇଯିବ। ଯୋଉ ଯନ୍ତ୍ର ଯୋଉ ସବୁ କଣ ଏଗୁଡା ମିଡିଆ ଫିଡିଆ ଯୋଉ ଇଣ୍ଟରନେଟ ଏଗୁଡା ଯୋଉ ସବୁ ବାହାର କରୁଛନ୍ତି, ଏଥିରେ ସବୁ ଭଲ ଲୋକ ଖରାପ ହେବେ। ବସ୍ତୁ ଧର୍ମ ଗୁଡାକ ତୁମେ କଣ କରିବ, ତୁମେ ବଞ୍ଚିପାରିବନି, ଏଗୁଡା ତୁମେ ବ୍ୟବହାର କରିବ, ବ୍ୟବହାର କଲା ମାନେ ତୁମେ ତା ଦେହରେ ଲାଗିକି ରହିଲ, ବସ୍ତୁ ଧର୍ମଟା ସେମିତି ଥିଲା। ଆସି ସବୁ ତୁମେ ଭାବୁଛ ସେଥିରେ ଉପକାର ହବ, ଉପକାର କିଛି ହେ ନାହିଁ ତୁମର ଶରୀର ପାଇଁ। ତୁମର ବୈଜ୍ଞାନିକ ଦୃଷ୍ଟିକୋଣରୁ ତୁମେ ଭାବୁଛ ଆମ ଲାଇଫଟା ଇଜି ହେଇଗଲା, କିନ୍ତୁ ସେଠି ଭଲ ଭାବରେ ଚିନ୍ତା କରି ଜଣେ ଦେଖେ ଏଗୁଡାକ ଦ୍ଵାରା କେବେ ହେଲେ ଆମର ପରମାର୍ଥରେ କିଛି ଲାଭ ହବନି। ତୁମେ କହିବ ମୁଁ ଅନଲାଇନ୍ ଶୁଣୁଛି, ଅଫଲାଇନ୍ ଶୁଣୁଛି, ହଜାର ଶୁଣ, ସେ ଅନଲାଇନ୍ ଘଣ୍ଟା ଶୁଣିଲା ବେଳକୁ ହେଣେ ଆଉ 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 କିଛି ଜିନିଷ ଅନଲାଇନ୍ରେ ଆହୁରି ଦୁଇ ଘଣ୍ଟା ଦେଖିଦେଇଥିବ ବାପା, ଓଡ଼ିଆରେ ଗୋଟେ ନାହିଁ ଗୋଦରା ମାଡ଼େ ଯେତିକି କୋଡ଼େ ସେତିକି, ସେଟା ଅନଲାଇନ୍ରେ ଦେଖି ସାରିବ, ପୁଣି ତାପରେ ଗୋଟେ ସିରିଏଲ୍ ଦେଖିଦେବୁ, ତୋର ହେଇଗଲା ବାପା ଅନଲାଇନ୍ ଯାହା ପ୍ରବଚନ ଶୁଣିଛୁ ତା ମୁଣ୍ଡ ଭିତରେ ସବୁ ରହିଛି। ବର୍ତ୍ତମାନ ଏହା ଚାଲିଛି ନା, ମୁଁ ଅନଲାଇନ୍ କ୍ଲାସ କରୁଛି, ତୁ ଅନଲାଇନ୍ କ୍ଲାସ କର, ଅନଲାଇନ୍ ଜପ କର, ଯା କର, ତୁ ଅନଲାଇନ୍ ଅଛୁ ମାନେ ତୁ ବାପା ଏ ଖାଲି ଗୋଟିଏ ଅନଲାଇନ୍ ରହିପାରିବୁନି, ଆଉ ଗୋଟେ ଟିକେ ଅନଲାଇନ୍ ଡାକି ନବ, ସେଠି ଚାଲିଲୁ। ଏଇଟା ବସ୍ତୁ ଧର୍ମଟା ବିକ୍ଷିପ୍ତ ଚିତ୍ତ ଯେତେବେଳେ ମନ ଗୁଡାକ ରହୁଛି ସବୁବେଳେ, ସେତେବେଳେ ଗୋଟେ ଗୋଟେ ବ୍ୟକ୍ତି ଶୁଦ୍ଧ କେମିତି ହେବ, ଦେଖନ୍ତୁ ତିଳକ ଧାରଣ କରିବାକୁ ପଡୁଛି, କେତେ ସ୍ନାନ ଶୌଚ ମହା ପ୍ରସାଦ ପାଇଲା ବେଳେ ମହାପ୍ରସାଦ ଗୋବିନ୍ଦେ କେତେ କଲା ପରେ ଗୋଟେ ଇନ୍ଦ୍ରିୟ ବି ସେବନମୁଖୀ ହଉନାହାନ୍ତି, ଭଗବାନଙ୍କର ଆଡକୁ ଆକର୍ଷିତ ହଉନାହାନ୍ତି। କାରଣ ଭଗବାନ ଆକର୍ଷଣ କରିବେ, ସେ ଦେଖିବେ ଇଏ କେତେ ଶରଣାଗତ ରହିଛି, ଇଏ କେତେ ମୋ ଉପରେ ମତେ ଭଲ ପାଉଛି। ଆଉ ଦୂଷିତ ଇନ୍ଦ୍ରିୟ ଗୁଡିକ ଭକ୍ତିଟାକୁ ସେ ଗୋଟିଏ ସଂଜ୍ଞାରେ ସେ ଦେଇଦେଲେ, ହୃଷିକେଣ ହୃଷିକେଶ ସେବନମ ଭକ୍ତି ଉଚ୍ଚେତେ, ହୃଷିକେଣ ହୃଷିକେଶ ସେବନମ, ଇନ୍ଦ୍ରିୟ ମାନଙ୍କ ଦ୍ଵାରା ଭଗବାନଙ୍କୁ ସେବା କରିବା ସିଧା ସେ ଲେଖିଦେଲେ, ଏଇଟା ହିଁ ଭକ୍ତି, ଏଦ୍ଵାରା ହିଁ ଇନ୍ଦ୍ରିୟଟା ଶୁଦ୍ଧ ହେଇକି ଯିବ। ତୁମେ ଏଯା କହିଲେ ନା, ଇନ୍ଦ୍ର ଗୁଡିକ ଶୁଦ୍ଧ କରିବା ପାଇଁ ଯୋଗଯୁକ୍ତ ବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦ୍ରିୟ ସର୍ବଭୂତାତ୍ମା ଭୂତାତ୍ମା କୁର୍ବନ୍ନପି ନ ଲିପ୍ୟତେ। ପ୍ରଶ୍ନ କରିଦେବ, ସେ କର୍ମଟା କରିବ ବାନ୍ଧିବ କେମିତି ହବନି, ନାଇଁ ଏଇ ଯୋଉ କର୍ମ ଯୋଗ ଭଗବତ ସେବା କରି 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 ସେ ଜିତେନ୍ଦ୍ରିୟ ହେଇଯିବ। ଆଜିକାଲି କଣ ଏଇ ସବୁ ଦେଖା ସେଖା ଓଡ଼ିଆ, ଯେମିତି ଆମର ଗୋଟେ ଓଡ଼ିଆ ଆମର ଓଡ଼ିଆରେ ଗୋଟେ ପଦ୍ଧତି ଦେଖା ସେଖା ସବୁ ଦେଖିକି ସବୁ ଏମିତି କରିଦେବା ସେମିତି କରିଦେବା ଇଏ ଏମିତି କଲା ସେ ସେମିତି କଲା, ନାଇଁ କିଏ କଣ କରୁଛି କରୁ। ଆମର ଇନ୍ଦ୍ରିୟ ଗୁଡିକ ଶୁଦ୍ଧ ନହେଲା ପର୍ଯ୍ୟନ୍ତ ବା ଇନ୍ଦ୍ରିୟ ଶୁଦ୍ଧ ହେଲା ପରେ ଦୁଇ ଅବସ୍ଥାରେ ଆମକୁ ସେବା କରିବାକୁ ପଡିବ। ସେ କହୁଥିଲା ପୂର୍ବ ଦିନ, ସେ ଇନ୍ଦ୍ରିୟ ଶୁଦ୍ଧ କରିବାର ପୂର୍ବ ଅବସ୍ଥାଟା ଗୋଟେ ଚାକରାଣୀର ଅବସ୍ଥା, ଆଉ ଇନ୍ଦ୍ରିୟ ଶୁଦ୍ଧ ହେଇଗଲେ ତାପରେ ଯୋଉ ସେବା କରିବ ତ ସେ ମାଲିକ ଆଣି ସ୍ତ୍ରୀ ବି ଯେମିତି ସେବା କରେ ସ୍ୱାମୀର, ଦୁଇ ଜଣ ସେବା କରୁଛନ୍ତି, ସେତେବେଳେ ସ୍ୱର ଚିନ୍ତା ଆସେ, ଭଗବତ ପ୍ରୀତିଟା ଆଉ ରୁହେନି। ଯଶୋଦା ମାତା ଆଉ କଣ, ଆଉ ଯଶୋଦା ମାତା ଖୋଜୁଥିଲେ ବୋଲି ଭଗବାନ ତାଙ୍କୁ ସୁଯୋଗ ଦେଲେ ନା, ଯଶୋଦା ମାତା ବହୁତ ଚିନ୍ତାରେ ରହୁଥିଲେ ନା, କାନ କାହିଁକି ଚୋରି କରୁଛି, କଣ ମାଖନ ଚୋରି କରୁଛି, ମାଖନ କାହିଁକି ଚୋରି କରୁଛି ନା, ଦାସୀମାନେ ବୋଧ ହୁଏ ଠିକ ସେ ମନ୍ଥନ କରୁନାହାନ୍ତି, କାରଣ ସେବାରେ ଯଶୋଦା ବୁଝିପାରୁଥିଲେ ସୂତ୍ରଟା କଣ, ଦାସୀମାନେ ଯଦି ଗୋଟେ ପ୍ରୀତି ସେବାଟା ଗୋଟେ କଣ ପ୍ରୀତି ନା, ଗୁରୁଦେବ କୁହନ୍ତି ତୁମର ଯଦି ପ୍ରୀତିପୂର୍ଣ୍ଣ ସେବା କରୁନ କୃଷ୍ଣ ତୁମ ହାତରୁ କିଛି ଗ୍ରହଣ କରିବେନି, କୃଷ୍ଣଙ୍କର ଅଭାବ ଅଛି ନା କଣ, ଆମେ ସେବା କରିବେ ନା, ଆମେ କହିବା ବର୍ତ୍ତମାନ ମୁଁ ବିଦ୍ର ସେବା କରିବେ ନ କଲୁ ନା, କାହିଁକି ଚୁଡ଼ା ଟିକେ ଚୁଡ଼ା ଟିକେ ଦେଇଦେଲେ ସେ ତା ଖାଇପିକି ରହିବେ, ସେ ଅନେକ ରହିବେ, ପୁଣି ମତେ କିଏ ଆସିବ, କିଏ ମୋ ସେବା କରିବ, ସିଏ ଆମକୁ ସେବା ଦଉଛନ୍ତି ଆମର ମଙ୍ଗଳ ପାଇଁ, ଆମକୁ କୃତାର୍ଥ କରିବା ପାଇଁ, ଆମେ ନ କଲେ ଯେ ସେ ଭୋଗ ଉପାସରେ ତାଙ୍କ ମରିଯିବେ, ଗୁରୁଦେବ କୁହନ୍ତୁ ତୁମେ କଣ ନଦେଲେ ଖାଇବ ସେ କଣ ମରିଯିବେ ନା କଣ, ଭଗବାନ ପ୍ରେମ ବସ ସେ ଜୀବକୁ ସୁଯୋଗଟା ଦିଅନ୍ତି। ସେଇ ଯେତେବେଳେ ମାଧବେନ୍ଦ୍ର ପୁରୀଙ୍କର ଯୋଉ ଗୋପାଳ କଥାରେ ସେଦିନ ଲେଖୁଛନ୍ତି ନା, ସେ ନିଜେ କହୁଛନ୍ତି କିଏ ଭଗବାନ କୃଷ୍ଣ କହୁଛନ୍ତି, ମୁଁ ଅନେଇକି ବସିଛି ମାଧବ କେବେ ଆସିବ, କିରେ ବୃନ୍ଦାବନରେ ଏତେ ଭକ୍ତ ଥିଲେ କେତେ ବିଘ୍ନ ତା ଭିତରେ ପ୍ରକଟ କେତେ କଣ, ସେତେବେଳେ ତ ବିଘ୍ନ ପ୍ରକାଶ ଆଉ କଣ ହେଇଥିବେ, ଗୋବିନ୍ଦ ଗୋପୀନାଥ ମଦନ ମନ୍ଦିର ଆଉ ବିଘ୍ନ ପ୍ରକାଶ ହେଇନଥିଲେ, ଏତେ ବ୍ରଜବାସୀ ଥିଲେ, ଏତେ ବ୍ରାହ୍ମଣ ଥିଲେ, ଏତେ ଭଜନାନନ୍ଦୀ ଲୋକ ଥିଲେ, କାହାରେ କାହିଁ ପ୍ରକାଶିତ ହେଲେନି ନା, ମତେ କେବେ ମାଧବ ଆସିବେ, ମତେ କେବେ ସେବା କରିବେ, କେବେ ମାଧବେନ୍ଦ୍ର ପୁରୀ ଆସିବେ, ତେଣୁ ଭଗବାନ ଯଦି ମାଟି ତଳେ ରହିଥିଲେ, ଜଣେ ପ୍ରଶ୍ନ କରିବେ ମାଟି ତଳେ ରହିଥିଲେ ଖାଉଥିଲେ କଣ, ତ କିଏ ସେବା କରୁଥିଲା, ଜଣେ ଯୁକ୍ତି କରିବ ନା, ସେ ତ ମାଟି ତଳେ ରହିଥିଲେ, ପୁଣି କେଉଁଠି କଣ୍ଟା ବଣ ଭିତରେ, ସେ ମୁସଲମାନଙ୍କ ଡରରେ କେବେଠୁ ମାଟିରେ ପୋତି ହେଇକି ରହିଛି, ସେ ପୁଣି ଆଜି ସ୍ୱପ୍ନ ଦେଇ କହୁଛନ୍ତି, ତାର ଜଡ ଶକ୍ତି କେମିତି ରହିଲା, ଲାଗୁଛନ୍ତି ପ୍ରସ୍ତରରେ ଠାକୁର, କିନ୍ତୁ ସେ ତାଙ୍କର ଶକ୍ତିଟା ଆସେ, ସେ ଯେତେବେଳେ ଚାହିଁବେ ସେ ଶକ୍ତିଟାକୁ ତାର ପ୍ରେମୀ ଭକ୍ତ ପାଖରେ ଏଟା ପ୍ରକଟ କରିଦେ। ତେଣୁ ଏଇ ଯୋଉ ଇନ୍ଦ୍ରିୟ ଗୁଡିକ ସେବନମୁଖୀ କରିବା ପାଇଁ ଏଇ ଯେ କର୍ମଯୋଗଟା ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ସନ୍ନ୍ୟାସ ବା ଯୋଉ କହୁଛ ସନ୍ନ୍ୟାସ ଅପେକ୍ଷା ତମେ କର୍ମଯୋଗ କର, କର୍ମଯୋଗ କରିକି ସନ୍ନ୍ୟାସ କି ଯାଅ, କର୍ମଯୋଗର ଅଲଗା ନାମ ହେଲା ସନ୍ନ୍ୟାସ, ତେଣୁ ଡାଇରେକ୍ଟ ସନ୍ନ୍ୟାସକୁ ଯାଅନି, କାରଣ ତମ ଇନ୍ଦ୍ରିୟ ଗୁଡାକ ଯଦି ପ୍ରସଞ୍ଜତ ଥିବ ତୁମକୁ ବାଟରେ ହଇରାଣ କରିବ, ଆଉ ତୁମର ଇନ୍ଦ୍ରିୟ ଗୁଡାକ ସବୁ ଜ୍ଞାନ ସାଧନ କରିପାରିବନି, ଧ୍ୟାନ କରିପାରିବନି, ଆଉ ତୁମେ ଯୋଗଯୁକ୍ତ ହେଇଗଲେ ବିଶୁଦ୍ଧ ଆତ୍ମା ହେଇଯିବ, ତମ ଚିତ୍ତ ବିଶୁଦ୍ଧ ହେଇଯିବ, ତାପରେ ବିଜିତ ଆତ୍ମା ହେଇଯିବ, ଆତ୍ମା ମାନେ ଶରୀର, ଶରୀରକୁ ଜୟ କରିନବ, ଶରୀର ଯୋଉ ଡିମାଣ୍ଡ ଗୁଡାକ ରହୁଛି, ଶରୀର ଯୋଉ ଚିନ୍ତା ଗୁଡାକ ରହୁଛି, ଆଉ ଜିତେନ୍ଦ୍ରିୟ, ତାପରେ ଇନ୍ଦ୍ରିୟ ଗୁଡାକ ଜୟ କରିବ, ତା ଚତୁର୍ଥ ଅବସ୍ଥା ହେଲା ସର୍ବଭୂତାତ୍ମା ଭୂତାତ୍ମା, ସବୁ ଜୀବଙ୍କ ଭିତରେ ଆତ୍ମାକୁ ଦର୍ଶନ କରିବ, କୁର୍ବନ୍ନ ପାଇଁ ନା ଲିପ୍ୟତେ, କର୍ମ କଲେ ବି ତୁମେ ଆଉ ବନ୍ଧନ ପଡ଼ିବନି। ତା ପରବର୍ତ୍ତୀ ଶ୍ଳୋକ ଆମେ ପଢ଼ୁଥିଲେ 8-9, ନୈବ କିଞ୍ଚିତ୍ କରୋମି ତି ଯୁକ୍ତ ମନ୍ୟତେ ତତ୍ତ୍ୱବିତ୍ ପଶ୍ୟନ୍ ସ୍ପୃଶନ୍ ସ୍ପର୍ଶନ୍ ଜିଙ୍ଗ୍ରନ୍ ଅସ୍ନନ୍ ଗଚ୍ଛନ୍ ସ୍ୱପନ୍ ଶୋଷନ୍ ପ୍ରଲପନ୍ ବିସୃଜନ୍ ଗୃହ୍ନନ୍ ଉନ୍ନିସନମ୍ ନିମିଷନ୍ ଅପି ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେଷୁ ବର୍ତ୍ତନ୍ତେ ଇତି ଧାରୟନ୍। ଯେ ଦିବ୍ୟ ଚେତନାର ଅଛି ସେ ଦେଖୁଥିଲେ, ଶୁଣୁଥିଲେ, ସ୍ପର୍ଶ କରୁଥିଲେ, ଆଗ୍ରହଣ କରୁଥିଲେ, ଭୋଜନ କରୁଥିଲେ, ଗମନାଗମନ କରୁଥିଲେ, ଶୟନ କରୁଥିଲେ ଏବଂ ଶ୍ୱାସ ପ୍ରଶ୍ୱାସ ନେଉଥିଲେ ସୁଦ୍ଧା ସେ ଏକ କଥା ଭଲ ରକମ ଜାଣେ ଯେ ସେ ପ୍ରକୃତରେ କିଛି କରୁନାହିଁ। ସେ ଏକଥା ଭଲ ରକମ ଜାଣେ ଯେ ସେ ଯେତେବେଳେ କଥା କହୁଛି, କିଛି ଗ୍ରହଣ କରୁଛି, କିଛି ତ୍ୟାଗ କରୁଛି, କିଛି ଚକ୍ଷୁ ଖୋଲୁଛି ବା ବନ୍ଦ କରୁଛି, ସେତେବେଳେ ଏଇ ଜଡ଼ ଇନ୍ଦ୍ରିୟ ଗୁଡିକ ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁ ହିଁ କେବଳ ଲାଗିଛନ୍ତି, କିନ୍ତୁ ସେ ଏସବୁଥିରୁ ଅଲଗା। ସେ ଆତ୍ମଚେତନଟା ଲାଭ ହେଇଥିଲେ କରିଦେବ, ସେ ଇନ୍ଦ୍ରିୟ ଠାରୁ ସେ ଅଲଗା ହେଇଯାଏ, ଇନ୍ଦ୍ରିୟ କୁଆଡ଼େ ଲାଗିଥିଲେ ବି ସେ ଆଉ ସେଥିରେ ସେ ବିଚଳିତ ହୁଏ ନା, ହସ୍ତଦ୍ୱାରା ତା କାମ କରୁଛି, ଚକ୍ଷୁଦ୍ୱାରା ତା କାମ କରୁଛି, ଆମର କଣ ଗୋଟିଏ ଇନ୍ଦ୍ରିୟ ଆମ ସବୁ ଶରୀରଟାକୁ ନେଇ ପଳାଉଛି, ଆମେ ଅଲଗା କରିପାରୁନି। ଯେମିତି ଦୁର୍ବାସା, ଦୁର୍ବାସା ତପସ୍ୟା ଥିଲେ କି ନାହିଁ, କିନ୍ତୁ କଣ ଥିଲେ, କ୍ରୋଧ ଥିଲେ, କ୍ରୋଧ କରିକି ତପସ୍ୟା କେମିତି କରୁଥିଲେ, ତୁମେ କ୍ରୋଧ କରି ତପସ୍ୟା କଲ ଦେଖିବା, ତୁମେ ଦଶ ଆଡ଼େ ମଠ ଭାଙ୍ଗିଦେବ, ତୁମେ ରାଗି ବାବା ଯିବ ଦଶ ଆଡ଼େ ମଠ ଭାଙ୍ଗିବ, ଏଠି ଆକୁ ବାଡ଼େଇ ଭାଙ୍ଗିବ, ତାକୁ ବାଡ଼େଇ ଭାଙ୍ଗିବ, ଏଠି ଯିବ ଯୁଆଡ଼େ ଯିବ, ତମ ବାଡ଼ପିଟା କରିବ, କଣ କରିବ, ରାଗି ଗୁଡା କୁ ରହି ପାରିବେନି, ତପ କଣ କରିବେ, ଆସିକି ତପ କରୁଥିଲେ, ସେମାନଙ୍କ ସବୁ ଏଇ ଦଶା, ସେମାନେ ଇନ୍ଦ୍ରିୟ ଗୁଡିକୁ ପୁରା ଅଲଗା କରିକି ରଖିଥିଲେ, ଆତ୍ମସ୍ଥିତିରେ ରହୁଥିଲେ। ବ୍ରହ୍ମାଜୀ ମହାରାଜ ତାତ୍ପର୍ଯ୍ୟ ପଡିଆ, ତାପରେ ସିଦ୍ଧ ସ୍ୱାମୀ କଣ କହୁଛନ୍ତି ପଡିଆ, ଏଇଟା ଆମର ଆମର ଯୋଉ ଭକ୍ତି ଯୋଗରେ ଭଗବାନଙ୍କ ସେବା କଲା ପରେ ଯେମିତି ଜଣେ ଜ୍ଞାନୀ ଏଇ ସ୍ଥିତିକି ପଳାଏ, ଆମର ଭକ୍ତି ଯୋଗରେ କଣ ହବ, ଭକ୍ତି ଯୋଗରେ ଭକ୍ତ ଠାକୁର ସେଟାକୁ ଲେଖିଦେଲେ, ତୁମର ଇଚ୍ଛା ମୋର ଇନ୍ଦ୍ରିୟ ଚାଳନ ଦର୍ଶନ ସ୍ପର୍ଶନ ଘ୍ରାଣ ଭୋଜନ ବାସନ, ତାପରେ ସେଥିରେ ଲେଖିଛନ୍ତି ତବ ସୁଖ ଲାଗି କିଛୁ ନାହିଁ କରିବାର ଭକତି ବିନୋଦ ବୋଲେ ତବ ସୁଖ ସା, ମୁଁ ଆଉ ନିଜ ସୁଖ ପାଇଁ କିଛି କରିନି, ମୁଁ ଯୋଉ ଦର୍ଶନ କରୁଛି ଯାହା ଦେଖୁଛି ଆପଣ ଇଚ୍ଛା, ଆପଣ ଦେଖେଇଲେ ମୁଁ ଦେଖୁଛି, ତାର ପରେ କୃଷ୍ଣ କନସିୟସନେସ ରୁହେ, ସେତେବେଳେ ସିଏ ଭାବେନି ମୁଁ ଦେଖୁଛି ମତେ ଭଗବାନ ଦେଖଉଛନ୍ତି, ତୁମର ଇଚ୍ଛା ମୋର ଇନ୍ଦ୍ରିୟ ଚାଳନ, ମୋ ଇନ୍ଦ୍ରିୟ ଗୁଡା ଯୋଉ ଚାଲୁଛି ଆପଣଙ୍କ ଇଚ୍ଛାରେ ଚାଲିଛି, ଏଇ ସ୍ଟେଜଟା ଜଣେ ଜ୍ଞାନ ଲୋକ ଯଦି କହିବ ଆପଣଙ୍କର କୋଉ ଷ୍ଟେଜ ଦେଖ, ଏଇଟା ତ ଭଗବାନ ଗୀତାରେ ଏଟା କହୁଛନ୍ତି, ଆମ ଷ୍ଟେଜ ଏଇଟା, ଆମେ ଭଗବାନଙ୍କ ସେବା କରିକି ଆମେ ଏଇଟା କରିବୁ, ତୁମର ଇଚ୍ଛା ମୋର ଇନ୍ଦ୍ରିୟ ଚାଳନ ଦର୍ଶନ ସ୍ପର୍ଶନ ଘ୍ରାଣ ଭୋଜନ ବାସ, ଭୋଜନ ବି ଯୋଉ ମୁଁ କରୁଛି ଆପଣଙ୍କ ଇଚ୍ଛାରେ କରୁଛି। ପ୍ରଭୁସିତ ଲେଖିଲେ, ତତ୍ପର୍ଯ୍ୟ ଲେଖିଲେ, କୃଷ୍ଣ ଚେତନାରେ ଥିବା ବ୍ୟକ୍ତି ସର୍ବଦା ବିଶୁଦ୍ଧ ସ୍ଥିତିରେ ଥାଏ, ଫଳରେ ତାର କିଛି କରିବାର ନଥାଏ। କାର୍ଯ୍ୟ ସାଧାରଣତଃ ପାଞ୍ଚଟି ତତ୍କାଳିକ ଏବଂ ପରକାଳିକ କାରଣ ଉପରେ ନିର୍ଭର କରେ, କର୍ତ୍ତା କର୍ମ ପରିସ୍ଥିତି ପ୍ରଚେଷ୍ଟା ଏବଂ ଦୈବ। ଆଗରୁ ଯୋଉ ଶ୍ଲୋକ କହିବେ ସେ ଶ୍ଲୋକଟାକୁ ଏଇଠାଣି ପ୍ରଭୁ ତାତ୍ପର୍ଯ୍ୟ ଲେଖିଲେ, दैव चैवार्थ पंचम अधिष्ठान थाकर्ता करणम च पृथक विधा विधात पुजर चेष्टा दैव चैवार्थ पंचम ए श्लोक कथा कहुछन गोटे कार्य करिया कहले पांचटा जिनस दरकार कोन कोन कर्ता कर्ता माने जने करूछ आमे हले कर्ता करिया कोन कर्म तापर तृतीय कोन परिस्थिति गोटे परिस्थिति रे कर्म करूछ ना कि चाष करूछ कि मिस्त्री काम करूछ गोटे कर्म करे में पांचटा जिनस दरकार आ प्रचेष्टा प्रचेष्टा माने प्राय चेष्टा करे विभिन्न प्रकार गोटे कर्म करे विभिन्न प्रकार चेष्टा करे पड़ो जेमती रोषेटा करुचे रोषे कले चेष्टा कौन काठ आणुचे अग्निटा आणुचे हांडी आणुचे पानी आणुचे परिवा मणिया करुचे प्रत्येक कर्म पांचटा जिनस लगे जन कर गोटे कर्म कर गोटे प्रचेषा कर गोटे परिस्थिति से कर्म कर चारिटा जिनस कर्म फल दबार कारण नुहे दैव चैवत्र पंचम भगवान कहते हैं दैव मुझे पंचम फैक्टर तुम सब कला विभिन्न ट्राए कर भल परिस्थिति कर्म कर तुम कर्ता के शुद्ध होता कि इच्छा नक फल जो कृष्ण चेतनशील व्यक्ति से हार्डसीप निए जीवन से जाने जी कर्म करता कर फल देवा कथा मालिक थे लोकटा कौन बहुत पैसा कमाऊ ना 80,000 आगु आम सार मान के पाते चाउल तो शस्ता था जहा भी था 8,000, 3,000, 1,500, 2,000, 4,000 हेडमास्टर 5,000 टाका हेगला माने गला केते से पाउथले बर्तमान गोटे हेडमास्टर स्कूल मास्टर 70,000, 80,000 1,000 कागज गुडा खाली 1,000 टका सब पैसा पत्र मार्केट रेट बढ़ी गला ठीक अच्छे पैसा मूल्य बढ़ी गला सीना पैसा लोक कैलकुलेशन कर देखा जाऊला आगुरी पैसा टाइम प्रिंटिंग कर रिजर्व बैंक जो सिस्टम टाइम प्रत्येक देश सिस्टम थिला जो पैसा प्रिंटिंग होता आम बर्तमान देश गोटे देवाया खाली कागज गुडा आरबीआई लिखाई कौन गोटे गम चिन्ह ना गोटे हाथी मुंड कौन गोटे बाघ मुंड मारिक गोटे कागज गार्डन लगे छाड़ दौर कौन कागज टा दि आगु से आगुरी सुनारे सुना टा रूपा टा थी पीतल बंद आम देखी रूपा पैसा देखु पीतल पैसा भी देखी पीतल पैसा गुडा चलता चारणी बर्तमान कागज आमर जो पैसा गुडा प्रिंटिंग होता आगे से पैसा गवर्नमेंट से सुना रखुला से रूपा रखुला से जिन प्रिंटिंग करता से ना ना खाली गोटे एक्सचेंज विनिमय गुडा चलती विनिमय गोटे कागज पैसा तू खटू ताको से पैसा कागज ने से कागज देखा आ गए चाउल मिल देश कौन जी पचरा रिजर्व बैंक तुम पाखे सुना अच्छी टाइम तुम प्रोडक्शन कर किसी ना बर्तमान तो कौन सिस्टम जानी से पढ़ा पिला जान दिए कड़े कौन देश हूँ गोटे देश यदि बंद करदेव तार खाद्य आम देश मर जीव बर्तमान बर्तमान तो कृत्रिम जीवन को निर्भर कर आगुरी कौन आलू डाली चाउल वर्षा दिन में पनीपरिया लोक कौन किणती सोरिष तेल जो कौन मु घना देखी मतलब पाठ पढ़ू मुकुंदपुर से घना थी जो घना बलद ये नदी कूल गल पूरा उच्चार से घना रखी था लोक कड़े जावाक किसी पड़ ना मटी मटी कौन मटी जो या कुमार कुमार भी थी आज वस्त्र गुड़ा बुणिया लोक सी भी थे मनीष कौन प्लास्टिक जिन दरकार ना झाड़ू झाड़ू ये करने लोक वर्षा दिन काम है झाड़ू वर्षा दिन झाड़ू बांधे मैं मनीषर किसी आवश्यक ना आनीष जहां या प्रकृति किसी क्षति क्षति हो ना पल्यूशन किसी हो ना मशा तो ना कौट डेंगू थी कौट मेलेरिया किए कौट कौन थी सब बाहर शुंत आम छोटे बेला सब बाहर शुद्ध मशा भितर टांगे कह गए घर भितर गोटे घर कौन छोटे बेला अमह लगे छोटे बेले जी मशा घर भितर क्या मशा टांग बजार को आइए से गांव लोक गोटे जाए बजार को गुली करते छुआ शुणे जाए भुवन से जाए पु कह बापा जाओ से घर शोब सी तरह देखी देखा मैं ये शोबि नहीं घर भितर मैं आउ गए घर कौन लोक मशार भी जान ना मशा तो ना गोमाता थे मशा जी गाई बहुत रही है मशा गुडा क्या कामुड़े गोमाता कामुड़े तर गाई गोमाता रही भी जो गोमूत्र रहा रोसे समस्त रोला घसी बाहर ଦିନରେ ମଶାଟା ବେଶୀ ହେବେ, ତମେ ଘଷି ହେଲା ମାନେ ଆଉ ଧୂଆଁରେ ଆଉ ରହିବେନି, ସେ ପଲ୍ୟୁସନ୍ ବି ହବନି। ପ୍ରଭୁ ପ୍ରକୃତିରେ କେତେ ସୁନ୍ଦର ଭାବରେ ସଜେଇକି ରଖିଥିଲେ, ମଣିଷ ସେପାଇଁ ଶାନ୍ତି ଥିଲା, ଏଟା ଏତେ କାମ ନଥିଲା, ଏତେ ଉଦ୍ଧତ ନଥିଲା। ଆଉ ତୁମେ କାଗଜ ଗୁଡା ଖାଲି ପ୍ରିଣ୍ଟିଂ କରିକି କଣ ଇଞ୍ଜିନିୟର କଣ ଡକ୍ଟର ଖାଲି କମ୍ପ୍ୟୁଟର କତିରେ ବସିକିନା ଆମେ ଲକ୍ଷ କମେଉଛୁ, ତ ହଜାର କମେଇ ହଜାର କମାଅ, ତୁମେ ହଜାର କମେଇ କମେଇ ଆଣିବ, ତୁମ ଜୀବନ ସାଙ୍ଗରେ ତୁମେ ଖେଳିବ। ପ୍ରକୃତି ଛାରଖାର କରିଦେଲେଣି ଆଉ ତୁମେ ଶାନ୍ତି ରହିପାରିବ? କେବେ ବି ଶାନ୍ତି ରହିପାରିବନି। ପୁଣି ଉଗ୍ର ଆଧୁନିକବାଦରେ ଶିକାର ହେଇକି ମଣିଷ କେବଳ ହିଁ ହିରଣ୍ୟକଶିପୁ ଭଳିଆ, ହିରଣ୍ୟକଶିପୁ ବା ବର୍ତ୍ତମାନ ସଭ୍ୟତାର ପୂର୍ବପଦ କଣ କହୁଛି, ହିରଣ୍ୟ ଆଉ କଶିପୁ ଦିଟା, ଗୋଲ୍ଡ ଦରକାର, ପଇସା ଦରକାର, ସୁନା ଆଉ କଶିପୁ ମାନେ ଭଲ ବେଡ୍। ବର୍ତ୍ତମାନ ସେଥିପାଇଁ ଆଉ କଣ ପଇସା ଆଣିବେ, ଏଡେ ଏଡେ ବେଡ୍ ପକେଇବେ, ଘରକୁ ସଜେଇବେ, ପଶୁ ଭଳିଆ ଖାଇବେ, ତାପରେ ଗଲା ଦେହ ଖରାପ, ମାଡ଼ପିଟ ଲାଗିବେ, ମାଡ଼ପିଟାକୁ ବନ୍ଦ ହଉଛି, ମାଡ଼ପିଟ ବନ୍ଦ ହବ। ପ୍ରକୃତି ଭଗବାନଙ୍କ ନିୟମଟା ଭାଙ୍ଗିଦେଲ ନା ମଣିଷ, କର୍ମଟା ଯଦି କରିଦେଲେ ଯେ ତମକୁ ସଫଳତା ମିଳିଛି, ଦୈବ ଜଣେ ଅଛନ୍ତି ଏଇଟାକୁ ବର୍ତ୍ତମାନ ସୁଦ୍ଧା କହୁଥିଲେ ସେ ଏକ୍ସଚେଞ୍ଜ ଗୁଡାକ ହଉଛି, ସେଠି ସିଏ ତେଲ ବନ୍ଦ ଯଦି କରିଦେବେ, ଯୋଉ ଏତେ ଗାଡି ଧରିକି ଆମେ ବୁଲୁଛେ, ତମ ଗାଡି କେତେ ବାପା ଓଡ଼ିଶାରେ ଭାରତ ବର୍ଷରେ ଯେତିକି ତେଲ ଅଛି କଣ ହବ ତମ ଗାଡି? ସନ୍ତୋଷପୁର ଲୁନାଟା ଧରି ଯୋଉ ଭାରି ପଡୁଛ କଣ କିଟ ଲୁନା ଟିଭିଏସ୍ ଲୁନାଟା, ତେଲ କୋଉଠି ଆସିବ? ଚଲ ବାପା ତେଲ ଆସୁଛି ବିଦେଶରୁ। ଇଏ ତ ଆମର ଏବେ କୋଉ ପେପର ପଢୁଥିଲି, ଓଡ଼ିଶାରେ ଯେତିକି ପନିପରିବା ହଉଛି ତିନି ମାସ, ଆମର ଓଡ଼ିଶା ଲୋକ କଥା ଚିନ୍ତା କର, ଆମେ ଯେତିକି ପନିପରିବା ପ୍ରଡକ୍ସନ କରୁଛେ ଓଡ଼ିଶା ଲୋକ ତିନି ମାସ କେବଳ ଚଳିବେ, ଆଉ କେତେ ମାସ ରହିଲା? ନଅ ମାସ, ନଅ ମାସ କଣ ଖାଉଛନ୍ତି? ତେଣୁ ଆନ୍ଧ୍ରା ଛେଣୁ ହଉଛି ବେଙ୍ଗଲ, ସେମିତି ବନ୍ଦ କରିଦେବେ ମଝିରେ ଦେଖିନି ଆଳୁ ବନ୍ଦ ହେଇଗଲା, ତାଙ୍କ ଷ୍ଟ୍ରାଇକ ହେଇକି 80 ଟଙ୍କା ଆଳୁ କେଜି, 120 ଟଙ୍କା। ତୁମେ ସଭ୍ୟତା ବହୁତ ଆଗେଇଛି, ତୁମେ ସବୁ ବହୁତ କର୍ମ କରୁଛ, କିନ୍ତୁ ଈଶ୍ୱରକୁ ଭୁଲିଗଲେ ନା, ଈଶ୍ୱରକୁ ଭୁଲିଗଲେ ଏଇ ଚ୍ୟାଲେଞ୍ଜେସ ଟା ଆଜି ଆସିନି କିନ୍ତୁ ଭାବନେ ଆସିବନି ବୋଲି ଏ ଗ୍ୟାରେଣ୍ଟି। ବିଶ୍ୱ ବର୍ତ୍ତମାନ ଗୋଟେ ଗୁରୁଦେବ ସେତେବେଳେ କହୁଥିଲେ ଗୁଳା ବାରୁଦ ଉପରେ ରହିଛି, ବିଶ୍ୱଟା ବର୍ତ୍ତମାନ ଗୋଟେ ଗୁଳା ବାରୁଦ ଉପରେ ରହିଛି ନା, ଏଇ ଯୋଉ କଣ କହୁଛ ସବୁ ପରମାଣୁ ଉପରେ ରହିଛି, ଆଉ ଗୁରୁଦେବ ସେତେବେଳେ ଓଡ଼ିଆରେ କୁହନ୍ତି ବିଶ୍ୱ ବର୍ତ୍ତମାନ ଗୁଳା ବାରୁଦ ଉପରେ ରହିଛି, ଶାନ୍ତି କଣ କହୁଛ? ଶାନ୍ତି କଣ? ଶାନ୍ତି କିଛି ନାହିଁ, ଗୁଳା ବାରୁଦ ଉପରେ ରହିଛି, ଇଏ ତାକୁ ଧମକଉଛି, ତାକୁ ଧମକଉଛି, ଆଟମ ଆଣିକି ଥୋଇଦେଲାଣି, ସେ ତାକୁ ଇଏ ଥୋଇଦେଲାଣି, ହେଲା ଗୋଳ ଆଗରୁ ଗୋଳା ବାରୁଦ ଉପରେ ରହିଥିଲେ କିନ୍ତୁ ଘରେ ଗଣ୍ଡେ ଖାଇପିଇ ଶାନ୍ତି ରହୁଥିଲେ, ବର୍ତ୍ତମାନ ଖାଇବାକୁ ବି ନାହିଁ ମନେ ରଖ। ଭାରତ କଣ ଧାନ ଚାଉଳ ନା କଣ ରପ୍ତାନି ବନ୍ଦ କରିଦେଇଛି, ସେଠି ସେଣା ବିଦେଶରେ ତ ମାଟ ଗୋଳ ଲାଗିଲେଣି, ଇଣ୍ଡିଆନ ଲୋକ ସବୁ ଲାଇନ ଲଗେଇକି ଅଷ୍ଟ୍ରେଲିଆରେ ସେ ବସ୍ତା ବସ୍ତା ଖାଲି ଧାନ ଚାଉଳ ନେଇଯିବେ ନା ମିଳିବନି, ଦେଖ କେମିତି ହେଇଗଲା। ଏଇ ଯୋଉ ସ୍ୱର୍ଣ୍ଣ ପ୍ରକୃତିକୁ ଭାଙ୍ଗିଦେଲା, ଆମକୁ ତ ପ୍ରକୃତିର ଜିନିଷ କିଛି ନାହିଁ, କେବଳ ପେପର କରେନ୍ସି ଉପରେ ଡିପେଣ୍ଡ କରୁ, ତେଣୁ ଗୋଟେ ଦେଶ ବର୍ତ୍ତମାନ ସମଗ୍ର ଦେଶ ଗୋଟେ ପାରାଲାଇଜ୍ ହେଇକି ରହିଛି, ସମସ୍ତେ ସମସ୍ତଙ୍କ ଉପରେ ନିର୍ଭର କରୁଛନ୍ତି, ସମସ୍ତେ ମନମାଫି କରିବେ ସମୟ ଆସିବ, ଆମେ ଯଦି ତାକୁ କୋପରେଟ ନ କରିବା ସେ କଣ କହିବା? ଆମେ ତେଲ ଦବୁନୁ, ତେଲ ନ ଦେଲେ ବାବା ଗଲା ତୁମର ସବୁ ବନ୍ଦ ହେଇଯିବ, ଏଠି ସବୁ ବନ୍ଦ। ଚାଷ ତମ ଟ୍ରାକ୍ଟର ଯୋଉ ଫଟଫଟ ବୁଲଉଛ, ବଳଦ ଗାଈ ରଖିନ, ତୁମେ କୁଆଡେ ଯିବ ଚାଷ କରିବ, କଣ ଚାଉଳ କୋଉଠୁ ଆଣିବ ସେଟା ତ ଦେଖାଯିବ, ମୁଁ ଦେଖା ଏଇ ଯୋଉ ଟ୍ରାକ୍ଟର ରାତିରେ ତୁମେ ରାତିରେ ଚାଷ କରୁଛ, ଧନ୍ୟବାଦ। ତେଲଟା ଆସୁଛି ବୋଲି ତ ବମ୍ବେ ହାଇରେ ଯେତିକି ତେଲ ବାହାରୁଛି ସେ କିଛି ନୁହେଁ, ସ୍କୁଟି କି ହବନି, ଇଣ୍ଡିଆରେ ଯେତିକି ସ୍କୁଟି ଅଛି ଏତିକି ହବନି, ସିଏ ତେଲ ଦଉଛନ୍ତି ଆମେ ଧାନ ଦଉଛେ, ଆମର ଆମର ଯୋଉ ଖାଇବା ତେଲ କୋଉଠି ଆସୁଛି? କୋଉଠି ଏରିଆରେ ସୋରିଷ କୋଉଠି ଚାଷ ହଉଛି କହିଲେ ଦେଖିଲା ନା, କୋଉ ରିଫାଇନ କିଏ ଚାଷ କରୁଛି, ସବୁ ବାହାରୁ ଆସୁଛି, ଯେତେ ତେଲ ଆସୁଛି ସବୁ ଇଣ୍ଡୋନେସିଆ ସପ୍ଲାଏ କରୁଛି, ଯୋଉ କଣ କି ତେଲ କହୁଛି ସେଟା ନା, ଏଇ ଯୋଉଟା କଣ ଏଇଠି ଗୋଟେ ଫଳ ହୁଏନି ପାମୋଲିନ, ପାମୋଏଲ ସେ ସବୁ ସପ୍ଲାଏ କରୁଛି, ସେଗୁଡାକ ସବୁ ଆସୁଛି ଏଠି, ତେଲ ଖାଇବାକୁ ମିଳିବନି। ଏଇ ଯୋଉ ଛଣା ବରା ପକଡା କଣ ସତୋଷ ପ୍ରଭୁ ବୁଝିପାରୁଛ କି, ବରା ପକଡା ଖାନା ବନ୍ଦ ହେଇଯିବ, ସୋରିଷ ଚାଷ ତ ନାହିଁ, ଆଗରୁ ଗାଁରେ ମୁଁ ଦେଖୁଥିଲି ସବୁ ସୋରିଷ ଚାଷ ହଉଥିଲା, ସୂର୍ଯ୍ୟମୁଖୀ ଚାଷ ସୋରିଷ ବର୍ତ୍ତମାନ ସବୁ ବନ୍ଦ, ଯେତିକି ଭାରତ ବର୍ଷରେ ଓଡ଼ିଶାରେ ହୁଏ ଭାରତରେ ଯେତିକି କିଛି ଚଳି ହବ। କୃଷ୍ଣ ଚେତନଶୀଳ ବ୍ୟକ୍ତି ସବୁ ସେଥିପାଇଁ ଏଇ ଯୋଉ କର୍ମ ଗୁଡାକୁ ଚିନ୍ତା କରିବା ଦରକାର, ଈଶ୍ୱର ଅଛନ୍ତି ମଠମନ୍ତ୍ରୀ ଯିଏ ସେ ଚିନ୍ତା କରିବା ଦରକାର, ଭଗବାନ ଫଳ ଦେବେ ଆମକୁ, ଆମେ ପ୍ରଭୁଙ୍କ ପାଇଁ କର୍ମ କରିବା, ଆଉ ନହେଲେ ଏଗୁଡାକ ପୁରା ଲାଷ୍ଟ ପରିଣାମଟା ଯୋଉ ହବ ବଡ ଭୟଙ୍କର ହବ। ସେ ଲେଖିଛନ୍ତି ପାଞ୍ଚଟି କାରଣ ଉପରେ ନିର୍ଭର କରେ, କିନ୍ତୁ କୃଷ୍ଣ ଚେତନଶୀଳ ବ୍ୟକ୍ତି ଏସବୁ ସହିତ କୌଣସି ସମ୍ପର୍କ ନଥାଏ। ଏହାର କାରଣ ହେଉଛି ସେ ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ସେବାରେ ନିଯୁକ୍ତ ଥାଏ। ଯଦିଓ ସେ ତାର ଶରୀର ଓ ଇନ୍ଦ୍ରିୟ ମାନଙ୍କ ସାହାଯ୍ୟରେ କର୍ମ କରୁଥାଏ, ତଥାପି ସର୍ବଦା ତାର ସ୍ୱରୂପ ସ୍ଥିତି ପ୍ରତି ସଚେତନ ଥାଏ। ସେ କର୍ମ କରୁଛି, ତାର ଇନ୍ଦ୍ରିୟକୁ ନେଇ କର୍ମ କରୁଛି, ଶରୀରକୁ ନେଇ ଆମେ ବି ଭକ୍ତ ହେଲେ ଆମେ ସେ କର୍ମ କରୁଛେ ନା, କିନ୍ତୁ ଆମ ସ୍ୱରୂପ ସ୍ଥିତିରେ ଆମେ ଜାଣିଛେ ମୁଁ କୃଷ୍ଣଙ୍କର, ମୁଁ ଭଗବାନଙ୍କର। ଯଦି ଆମେ ଏଇଟା ସ୍ୱରୂପ ସ୍ଥିତିରେ ନ ଜାଣିପାରିଲେ ଆମେ ବିଚଳିତ ହେଇଯିବ, ତୁମେ ବାହାର ଲୋକ ବିଚଳିତ ହଉଛନ୍ତି, ତୁମେ ସେମିତି ବିଚଳିତ ହେଇଯିବ। ସେ କଥା ପ୍ରଭୁପାଦ ରଚନା କରୁଛନ୍ତି। ଯଦିଓ ସେ ତାର ଶରୀର ଇନ୍ଦ୍ରିୟ ସାହାଯ୍ୟରେ କର୍ମ କରୁଥାଏ, ତଥାପି ସେ ସର୍ବଦା ତାର ସ୍ୱରୂପ ସ୍ଥିତି ପ୍ରତି ସଚେତନ ଥାଏ। ତାହା ହେଉଛି ଦିବ୍ୟ ଭଗବତ ସେବାରେ ନିଯୁକ୍ତ ହେବା। ଆମ ସ୍ୱରୂପ ସ୍ଥିତି କଣ ହଉଛି ନା, ଭଗବାନଙ୍କ ସେବାରେ ଲାଗିକି ରହିବ। ଏ ଯୋଉ କହୁଛନ୍ତି ଏ ଶ୍ଳୋକରେ ଯୋଉ ଅଛନ୍ତି, ନୈବ କିଞ୍ଚିତ କରୋମିତି ଯୁକ୍ତ ମନ୍ୟତେ ତତ୍ତ୍ୱବିତ୍, ଯେ ତତ୍ତ୍ୱବିତ୍ କୃଷ୍ଣ ଚେତନଶୀଳ ବ୍ୟକ୍ତି ସବୁ କର୍ମ କରୁଛି, କିନ୍ତୁ ସ୍ୱରୂପ ସ୍ଥିତି ମୁଁ ମୋର ଇନ୍ଦ୍ରିୟ ଗୁଡିକ ଭଗବାନଙ୍କ ସେବାରେ ଲାଗିବା ଦରକାର, ମୁଁ ହଉଛି କୃଷ୍ଣଙ୍କର ଦାସ, ସେଟା ଭଲ ଭାବରେ ଜାଣେ। ସେ କଥା ସେ ରଚନା କରୁଛନ୍ତି ପ୍ରଭୁପାଦଜୀ ମହାରାଜ। ତେଣୁ କୃଷ୍ଣ ଚେତନଶୀଳ ବ୍ୟକ୍ତି ସର୍ବଦା ମୁକ୍ତ ଥାଏ, ଯଦିଓ ସେ ଇନ୍ଦ୍ରିୟ କର୍ମରେ ନିଯୁକ୍ତ ଥିଲା ଭଳି ବାହାରକୁ ଜଣାପଡ଼େ, ତଥାପି ସେ ସେପରି ନୁହେଁ। ଶ୍ରବଣ, ଦର୍ଶନ, କର୍ତ୍ତନ, ବର୍ଜନ ଆଦି କର୍ମ ଇନ୍ଦ୍ରିୟ ମାନଙ୍କର କର୍ମ ଅଟେ, କିନ୍ତୁ କୃଷ୍ଣ ଚେତନଶୀଳ ବ୍ୟକ୍ତି ଏ କର୍ମ ଗୁଡିକର ଇନ୍ଦ୍ରିୟ କର୍ମ ନୁହେଁ। ସେ ଏ ପ୍ରକାର ଇନ୍ଦ୍ରିୟ କର୍ମରେ ପ୍ରଭାବିତ ହୁଏ ନାହିଁ, ସେ କୃଷ୍ଣ ସେବା ବ୍ୟତୀତ ଅନ୍ୟ କୌଣସି କର୍ମ କରେ ନାହିଁ, କାରଣ ସେ ଜାଣେ ଯେ ସେ କୃଷ୍ଣଙ୍କର ନିତ୍ୟ ଦାସ ଅଟେ। ଏଟା ସ୍ୱରୂପ ସ୍ଥିତିଟା ଏଇ ଶ୍ଳୋକରେ ସ୍ୱରୂପ ସ୍ଥିତି ଅବସ୍ଥାରେ ପ୍ରବଦ ରଚନା କଲେ। ସେଟା ପ୍ରଶ୍ନ ଉଠେଇଲେ ଅର୍ଜୁନ, ଯୋଉ କହିଲେ କର୍ମ କରିକି ସେ ବନ୍ଧନରେ ପଡିବନି, ସେ କହୁଛନ୍ତି କର୍ମମ କୁର୍ବନ୍ ଅପି ନ ଲିପ୍ୟତେ ଇତି ଏତାବତ୍ ଏତାବତ୍ ଇତି ଆଶଙ୍କ୍ୟ କର୍ତ୍ତୃତ୍ୱ ଅଭିମାନ ଅଭାବତ୍ ନ ଇତ୍ୟାହ ନୈବେତି ଦ୍ୱାଭ୍ୟାମ। ଦୁଇଟି ଶ୍ଳୋକରେ କହିବେ କର୍ମ କରିକି ବି କର୍ମ ବନ୍ଧନ କେମିତି ପଡିବନି, ଜଣେ ଯେତେବେଳେ କର୍ମ କରିବ ତାର ତ ଗୋଟେ ଅଭିମାନ ଆସିବ, ମୁଁ ଏଟା କରୁଛି ବୋଲି, ମୋ ଦ୍ୱାରା ଏ ଜିନିଷଟା ହେଲା ବୋଲି। କର୍ମ କଲେ ପୁଣି ଗୋଟେ ଫଳ ବି ଆସିବ, ଏଟା ଭଲ ଏଟା ଖରାପ, ମତେ ଏଇ ଜିନିଷଟା ମିଳୁ, ତାହେଲେ କର୍ମ ବନ୍ଧନ କର୍ତ୍ତୃତ୍ୱ ଅଭିମାନ ଆସିଲେ ବନ୍ଧନ ପଡିଯିବ। ଆପଣ କହୁଛନ୍ତି ସେଟା ସେ କର୍ମ କରିକି ବନ୍ଧନ ପଡିବନି, ତାହେଲେ ଅର୍ଜୁନ କଣ ଦଉଛନ୍ତି, ମୁଁ ଯୁଦ୍ଧ କରିବି, ଯୁଦ୍ଧ କରିକି ବନ୍ଧନରେ ପଡିଯିବି। ଆପଣ କହୁଛନ୍ତି ମୋ ପାଇଁ ଯୁଦ୍ଧ କର, ଯୁଦ୍ଧ କଲେ ତ ରାଗ ଦ୍ୱେଷ ଆସିଲେ ତ ଯୁଦ୍ଧ ହବ, ଯଦି ରାଗଟା ନ ଆସିବ କ୍ରୋଧଟା ନ ଆସିବ ଯୁଦ୍ଧଟା କେମିତି କରିବ ନା। ତୁମେ କାହାକୁ ଯୁଦ୍ଧ କଲାବେଳେ ଫୁଲମାଳ ପକେଇକି, ଦୁର୍ଯ୍ୟୋଧନକୁ ଫୁଲମାଳ ପକେଇକି ଆଜ୍ଞା ବନ୍ଦନା କରିକି ଅର୍ଜୁନ ସ୍ୱର ମାରିବ ନା କଣ, ଅର୍ଜୁନ ଯୋଉ ସ୍ୱର ମାରିବ, ଅର୍ଜୁନକୁ ଭୟ କଣ ଥିଲା, ଅର୍ଜୁନ ଯୋଉ ଯୁକ୍ତି ଗୁଡା କରୁଛନ୍ତି ଭାରି ସୁନ୍ଦର ଯୁକ୍ତି ନା। ଆପଣ କହୁଛନ୍ତି କର୍ମ କରିବା ପାଇଁ, କର୍ମ କଲା ମାନେ ତ ରାଗ ଦ୍ୱେଷ ଆସିବ, ଦିଟାରେ କର୍ମ ହୁଏ, କର୍ମ ସଂସାର ଯୋଉ କର୍ମ ଚାଲିଛି ଦିଟା ଯେମିତି, ଗୋଟେ ରାଗରେ ଗୋଟେ ଦ୍ୱେଷରେ। ରାଗ ମାନେ କଣ, ଆସକ୍ତି, ଦ୍ୱେଷ ମାନେ ଅନ୍ୟକୁ ଦେଖିକି ତା ବିରୋଧ ଭାବରେ, ଯେମିତି ବର୍ତ୍ତମାନ ସିଏ ଗୋଟେ ଘର କରିଦେଲା ମୁଁ ବି ଗୋଟେ ଘର କରିବି, ଏଟା କଣ ଆସକ୍ତି ନଥିଲେ ବି ତା ଦ୍ୱେଷରେ, ସିଏ ଗୋଟେ ପିଅନ ଚାକିରି କରିକି ସିଏ ଫାଉଣ୍ଡେସନ ପକେଇଲାନି, ମୁଁ ମାଷ୍ଟର ହେଇକି ପକେଇବିନି, ସିଏ ଗୋଟେ ଲୁନା ଆଣିଲା, ଲୁନା ଗାଡ଼ିଟା କିଣିକି ଆଣିଲା, ଆମେ ସେ ସାଇକେଲ ଚଢିବା, ତା ଛୁଆ ପିଲା ବି କହିବେ, ସମସ୍ତେ କହିବେ ତୁମେ ଦ୍ୱେଷର ପଇସା ନଥିଲେ ବି ତା ଲୋନ୍ କରିକି କରିବ। ଆଉ ସଂସାରଟା ଇଏ ନା, ସଂସାରଟା ଚାଲିଛି ଦିଟା ଜିନିଷରେ, କର୍ମ କରନ୍ତି ଦୁଇଟାରେ, କେଉଁଥିରେ ଆସକ୍ତିରେ ନହେଲେ ଦ୍ୱେଷରେ। ଅର୍ଜୁନଙ୍କ ଯୁକ୍ତି ହେଲା ମୁଁ ଦିଟା ଗୋଟେ ବନ୍ଧନରେ ପଡିବି, ମୁଁ ସେଠି ଜଣେ ସନ୍ନ୍ୟାସୀ ହେଇଯିବି, ମତେ କାଇଁ କର୍ମ କରିବି କାହିଁ। ଭଗବାନ କହୁଛନ୍ତି ନା, ଭଗବାନଙ୍କର ପଏଣ୍ଟ ହେଲା ତୁମେ ଏଟା କରୁନ, ତୁମେ ମୋ ପାଇଁ କର୍ମ କରୁଛ, ମୁଁ ହଉଛି କର୍ତ୍ତା, ତୁମେ ଇନ୍ଦ୍ରିୟ ମାନଙ୍କୁ ତୁମେ ତାଠୁ ଅଲଗା କର, ତୁମଠାରୁ ତୁମେ ଇନ୍ଦ୍ରିୟ ମାନଙ୍କୁ ଅଲଗା କର, ସେ ଇନ୍ଦ୍ରିୟ ଗୁଡା ମୋ ସେବାରେ ଲଗାଅ। ଏଟା କେତେ ଡିଫିକଲ୍ଟ କାମ, ତୁମେ ଆସିବ ନା, ଦ୍ୱିତୀୟ ଅଧ୍ୟାୟ କହିଦେଇଛନ୍ତି ତୁମେ ମାରିଲେ ହିଁ ମାରୁନ, କିଏ ମାରିଛି ନା ଅର୍ଜୁନ ମାରିଛି ନା, ତୁମେ ଅର୍ଜୁନ ମାରିନି, ଅର୍ଜୁନ ତୁମେ କଣ ଭାବିବ ଅର୍ଜୁନ ସେଟା ମାରିଛି, କିନ୍ତୁ ଅର୍ଜୁନ କହିବ ମୁଁ ମାରିନି, କୃଷ୍ଣ ମାରିଛନ୍ତି, ମାରିଛି ଅର୍ଜୁନ। ଆଉ କ୍ରୋଧ ଯେତେବେଳେ ଅର୍ଜୁନଙ୍କ ଦ୍ରୋଣକୁ ମାରିବେ ବା କାଣ ତା ନା ଆମର ସରି କର୍ଣ୍ଣକୁ ମାରିବେ, ଯାହାକୁ ମାରିବେ, କ୍ରୋଧ ଆସିଲେ ତ ମାରିବେ ନା, ତା କ୍ରୋଧ ପୁଣି ବନ୍ଧନର କାରଣ ହବନି। ଅର୍ଜୁନ କହୁଛନ୍ତି କେମିତି କର୍ମ କରିବେ କେମିତି ବନ୍ଧନର କାରଣ ହେବେନି, ରାଗ ହଉ ଦ୍ୱେଷ ହଉ ଯୋଉଟା ଚାଲି ଆସିବ, କହିଲେ ନା ହବନି। ଦୁଇଟି ଏଇ ଦୁଇଟି ଶ୍ଳୋକରେ ବୁଝେଇଲେ କେମିତି ହବନି ନା, କର୍ମ ଯୋଗେନ ଯୁକ୍ତ କ୍ରମେଣ ତତ୍ତ୍ୱବିତ୍ ଭୂତ୍ୱା, ଏ କର୍ମ ଯୋଗ କରି କରି ସେ ଗୋଟେ ତତ୍ତ୍ୱବିତ୍ ହେଇଯାଏ, ମୁଁ ଏଟା ତ କିଛି କରୁନି, ସେଟା ଗୋଟେ ଯୁକ୍ତ ହେଇକି ରହିଲା। ଆମେ କଣ କର୍ମଟା କରୁନୁ, ଆମେ ଆମେ କଣ ଭଗବାନ ସହିତ ଯୁକ୍ତ ଯେହେତୁ ଆମ ମନ ଇନ୍ଦ୍ରିୟଟା ଅଲଗା ରହିଛି, ତେଣୁ ଯୋଉ ଯୋଉ ପ୍ରେରଣା ଆସୁଛି ସେଟା କରିଦେଉଛି, ଇଚ୍ଛା ହେଲା କରିବ କରିବ କେମିତି, ତେଣୁ ଭଗବାନ ସହିତ ଯୁକ୍ତ ହେଲେ, ଭଗବାନଙ୍କୁ ସ୍ମରଣ କଲେ, କର୍ମଯୋଗ ଲାଗିକି ରହିଲେ, ଭଗବାନ ଆମ ହୃଦୟ ଭିତରେ ଅଛନ୍ତି ନା, ସେ ପ୍ରେରଣା ଦେବେ ଏଇ କର୍ମଟା କର, ସେଟା ବନ୍ଧନ ହବନି। କର୍ମ କରିକି ଆମେ ବନ୍ଧନ ନ ପଡ଼େ, ତା ଉପାୟଟା ଏଟା ଦଉଛନ୍ତି, କର୍ମଯୋଗେନ ଯୁକ୍ତ, କର୍ମଯୋଗେନ ଯୁକ୍ତ, କର୍ମଯୋଗରେ ଏଇ ଭଗବାନଙ୍କ କର୍ମ କରିକରି କ୍ରମେଣ ତତ୍ତ୍ୱବିତ୍ ଭୂତ୍ୱା, କ୍ରମରେ ତତ୍ତ୍ୱବିତ୍ ତୁମେ ହବ, କଣ କରିବ ନା ଦର୍ଶନ ଶ୍ରବଣାଦି ନା କୁର୍ବନ୍ନପି, ଦେଖୁଥିବ ଶୁଣୁଥିବ, ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥୀ ତୁ ବର୍ତ୍ତନ୍ତେ ଇତି ଧାରୟନ୍ ବୁଦ୍ଧ୍ୱା, ଇନ୍ଦ୍ରିୟ ତାଙ୍କର ଇନ୍ଦ୍ରିୟ ଜିନିଷକୁ ଧରିଛନ୍ତି, ମୋର କଣ ଅସୁବିଧା ହେଉଛି, ମୁଁ ତ ଆତ୍ମା, ମୁଁ ତ ଭଗବାନ ସେବା ରହିଛି, ଚକ୍ଷୁ କଣ ଦେଖିଲା, ଦେଖୁ ଏଇଟା ପୁଣି ସଜା ନବନି, କହିବ ମୁଁ ମୋବାଇଲ ମୁଁ ଚକ୍ଷୁ ଦେଖୁଛି ମୁଁ କଣ ଦେଖୁଛି, ଏଇଟା ମାୟାବାଦୀ ହେଇଯିବ, ପୁଣି ମାୟାବାଦୀ କୁହନ୍ତି ମୁଁ କଣ ଦେଖୁଛି, ଚକ୍ଷୁ ତାର ଦେଖୁଛି, ଇଚ୍ଛା ହେଲା ଚକ୍ଷୁ ଦେଖିବ, ସେ ଯୋଉ ଓଡ଼ିଆ ଲୋକ ଗୁଡାକ ଏଗୁଡାକ କୁହନ୍ତି ନା କାହିଁ ମା ତୁ କାହିଁ ତାକୁ ଆମିଷ ଖାଉଛୁ, ଖାଇବା ଖାଇବୁ ଦଉଛୁ, ତା ଆତ୍ମା ଟାଣୁଛି, କୁହନ୍ତିନି ଆତ୍ମା ଟାଣୁଛି, ସେଟା ପାପ ହବନି, ତା ଆତ୍ମାଟା ଟାଣୁଛି, ତାକୁ ମନା କରିବ ଖାଆନି ବୋଲି, ଏଟା ପାପ ହବ, ଆତ୍ମା କଣ ଟାଣୁଛି, ସେ ଆତ୍ମା କଣ, ମନ କଣ, ଇନ୍ଦ୍ରିୟ କଣ, ବୁଦ୍ଧି କଣ, ଏ ଡିସ୍କ୍ରିମିନେସନଟା ଆମେ ଜାଣିନେ, ତେଣୁ ଯିଏ ଯୁକ୍ତ ହେଇକି ରହିଲା ସବୁବେଳେ ଭଗବାନଙ୍କ ସହିତ, ଭଗବାନ ତ ସେ ଦେବେ ଗାଡ଼ିଟା ଦେବେ, ସେ କଥା ଏଠି କହୁଛନ୍ତି, ତୁମେ ଏଟା ମନା କରିବନି ଯେ ଇନ୍ଦ୍ରିୟ ମାନଙ୍କୁ ମୁଁ ଅଲଗା କରିଦେ, ଅର୍ଥ ମୁଁ ଇନ୍ଦ୍ର ତାର ଯୁଆଡେ ଯାଉ ଯାଉ, ଇନ୍ଦ୍ର ମନ ହଉଛି ଟିଭି ଦେଖିବି, ତାର ହଁ ଟିଭି ଦେଖିବି, ସିରିଏଲ ଫିରିଏଲ ଦେଖିବି, ମୁଁ କଣ ଦେଖିଛି, ମୁଁ କିନ୍ତୁ ଦେଖିନି, ମୋ ଇନ୍ଦ୍ର ତ ଅଲଗା, ଏଇଟା ଏଇଟାକୁ ତୁମେ ନବନି ଏଇ ଷ୍ଟେଜରେ, ସେତେବେଳେ ଯିଏ ସେତେବେଳେ ସେ ସ୍ୱରୂପ ସ୍ଥିତିରେ ଥାଏ ନା, ପୂର୍ବ ସେଥିପାଇଁ ଲେଖିଛନ୍ତି, ମୁଁ ଭଗବାନଙ୍କର, ଭଗବାନଙ୍କର କର୍ମ ଥିବା ଭିତରେ ଇନ୍ଦ୍ରିୟ ମାନେ ଯଦି ବାହ୍ୟ କାମରେ, ଯେମିତି ଜଣେ ମଳତ୍ୟାଗ କରୁଛି, ମୂତ୍ର ତ୍ୟାଗ କରୁଛି, କପଡା ସଫା କରୁଛି, ତା ବିକର୍ମ ଗୁଡାକ ନୁହେଁ, ତୁମେ କାହାକୁ ମର୍ଡର କରିଦେଇ କହିବ ମୁଁ କଣ ମର୍ଡର କରିଛି, ସେ ଇନ୍ଦ୍ରିୟ ହାତ ହାତ ତାର ମର୍ଡର କଲା, ଆଉ ମୋର କଣ ଅସୁବିଧା, ତାକୁ ବାଡ଼ା ଦେଇକି ତାକୁ କହିବ ପୋଲିସ କହିବ ମୁଁ ଆଜ୍ଞା କିନି, ମୁଁ ଇନ୍ଦ୍ରିୟଠୁ ଅଲଗା, ମୁଁ ହଉଛି ଆତ୍ମା, ପୋଲିସ ତୁମକୁ ଛାଡ଼ିବ, ଜଣେ ଯୁକ୍ତି କରିବ, ଆପଣ ତ କହୁଛନ୍ତି ଗୀତାରେ ଏଇଟା ଲେଖା ହେଇଥିବ, ଗୀତାରେ ଶ୍ଳୋକ ଦେଖ, ଦେଖ ଏଇଟା କୁହାହେଇଛି, ଇନ୍ଦ୍ରିୟ ମାନେ ଇନ୍ଦ୍ରିୟ କର୍ମ କରୁଛନ୍ତି, ମୁଁ ଇନ୍ଦ୍ରିୟ ଠାରୁ ଅଲଗା, ମୁଁ ହଉଛି ଆତ୍ମା, ତୁମେ ଏଇଟା ଲେଖିକି ପୋଲିସ ଦେଖାଅ, କାହାକୁ ବାଡ଼ାଇ ବାଡ଼ାଇକି ମୁଣ୍ଡ ଫୁଣ୍ଡ ଫଟେଇ ଦିଅ, ସନ୍ତୋଷପୁରକୁ ବାଡ଼ାଇକି ମୁଣ୍ଡ ଫୁଣ୍ଡ ଫଟେଇ ଦେଇକି, ତାପରେ ପୋଲିସ କହିବ ମୁଁ ହଉଛି ଆତ୍ମା, ଦେଖ ଏ ଗୀତାରେ ଶ୍ଳୋକ ଲେଖା ହେଇଛି, କର୍ମ କରିକି ବି କର୍ମ କରନ୍ତିନି, ଇନ୍ଦ୍ରିୟ ମାନେ କର୍ମ କରୁଛି, ସେ ଛାଡ଼ିବ ତୁମକୁ, କାହିଁକି ଯେ ଆତ୍ମଯତ୍ନ ରହିବ, ସେ କାହିଁକି କର୍ମ କରିବ, ବାଡ଼ା ପିଟା କରିବ, ସେ କାହିଁ କରିବ, ଆଉ ସରଚେତନା ରହିଲେ ଯେମିତି ପାଗଳା ପାଗଳା କାହାକୁ ମର୍ଡର କରୁଛନ୍ତି, ତା କଣ ତାକୁ ତାକୁ ଫାଶି ଦିଆ ହବନି, ଫାଶି ଦିଆ ହବନି, ଏ ଛୁଆ ପିଲା ଗୁଡାକ ଛୁଆ ଗୁଡାକ ସବୁ ମର୍ଡର କରିଦେଲେ, ଛୋଟ ଛୁଆ ଅଠର ବର୍ଷ ନା କେତେ, ଷୋହଳ ବର୍ଷ, ପନ୍ଦର ଷୋହଳ ବର୍ଷ ଭିତରେ ସେ ତାକୁ ମର୍ଡର କରିଦେଲେ, ତାଙ୍କୁ ଫାଶି ଦିଆ ହବନି, ତାଙ୍କ ପାଇଁ ଜେଲ, ତାକୁ ଖାଲି ରଖା ହବ କଣ, ବାଳକ ମାନଙ୍କ ପାଇଁ ଗୋଟେ ଅଛି, ତାଙ୍କୁ ଶୋଧନ କରିବା ପାଇଁ ଜେଲ ଭଳିଆ, ତାଙ୍କୁ ଟ୍ରେନିଂ ଦିଆ ହବ, ତ ଛାଡ଼ି ଦିଅ, ଜ୍ଞାନ ଆସିନି, ତାଙ୍କୁ ଫାଶି ଦିଆ ହେଇପାରିବେ, ଏଇଟା ସବୁ ନିୟମଟା ରହିଛି, ତେଣୁ ଯିଏ ଆତ୍ମଚେତନା ରହିବ ସିଏ ଇଏ କର୍ମଟା ବିକର୍ମ କରିବନି, ବିକର୍ମ କରିବନି, ଏ ଯେ ସଜିଆ ଜିନିଷ ସବୁ ମାଛ ଖାଇବେ, ତାପରେ ପଚାରିଲେ କଣ ମାଛ କଣ ଖାଉଛ, ଆମେ କଣ ଖାଉଛୁ, ଏମିତି କିଛି ଖାଉନୁ, ଏଗୁଡା ସବୁ ଇନ୍ଦ୍ରିୟ ମାନେ ତାଙ୍କର ଭୋଜନ କରୁଛନ୍ତି, ଆମର କଣ ଅଛି, ଆମେ ତ ସବୁ ନିର୍ଲିପ୍ତ, ଆମର କୌଣସି ଆସକ୍ତି ନାହିଁ, ଆଉ ଏଇଟା 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 କୋଉ ଷ୍ଟେଜରେ କଥାଟା ବୁଝିବାକୁ ପଡିବ, ଏଇଟା ଲଗେଇଲା ବେଳେ ଓଲଟା ଲଗେଇଗଲେ ପୁରା ଓଲଟା ହେଇଯିବ, ତ ଏଇଟା ହେଲେ ସଂସାର ସମସ୍ତେ ଏଇ କାମଟା କରିଦେଇକି ଏଇ ଶ୍ଳୋକଟାକୁ ଦେଖେଇକି ସବୁ ବିକର୍ମ କରିବେ, ଏଇଠି ସେ କହୁଛନ୍ତି ତତ୍ତ୍ୱବିତି ଭୂତ ଆଜି ତତ୍ତ୍ୱବିତି ହେଇଯିବ, କର୍ମ ଯୋଗରେ ଯୁକ୍ତ ହେଇକି ତତ୍ତ୍ୱବିତି ହେଇଯିବ, ତତ୍ତ୍ୱବିତି ଅର୍ଥ ମୁଁ ହଉଛି ଆତ୍ମା, ମୁଁ ଭଗବାନଙ୍କର ଅଂଶ, ସେ ସେ କର୍ମଟା କରୁଥିବ, ବିକର୍ମ କେବେ କରିବନି, ଭଗବତ କର୍ମ କରୁଥିବ, ତା ଭିତରେ ଇନ୍ଦ୍ରିୟ ମାନେ ଯାହା ଯେଉଁ ଯେଉଁ ଜିନିଷରେ ଲାଗିଲେ ସେ କହିବ ମୁଁ ଇନ୍ଦ୍ରିୟ ମାନଙ୍କର ବସ ନୁହେଁ, ଇନ୍ଦ୍ରିୟ ମାନେ ତାଙ୍କ କର୍ମ କରୁଛନ୍ତି, ଯେମିତି ଏଇଠି ଉଦାହରଣ ଦଉଛନ୍ତି ତତ୍ର ଦର୍ଶନ କଣ ନା କୁର୍ବନ ବି ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥୀ ସବୁ ବର୍ତ୍ତନ୍ତି ଇତି ଧାରୟନ୍ ବୁଦ୍ଧ୍ୱାନ୍ ନିଶ୍ଚନ୍ କିଞ୍ଚିତ ଅପି ଅହମ୍ ନ କରୋମି ଇତି ମନ୍ୟତେ, ଇନ୍ଦ୍ରିୟ ମାନେ ଇନ୍ଦ୍ରିୟ ବସ୍ତୁକୁ ଧାରଣ କରିଛନ୍ତି, ମୁଁ ତ କିଛି କରୁନି, ମୁଁ ହଉଛି ଭଗବାନଙ୍କର ଅଂଶ, ମୁଁ ହଉଛି ଆତ୍ମା, ତେଣୁ ସେ ଆତ୍ମସ୍ଥିତିରେ ଥାଏ, ଏଠି ସେ କଥା ସେ କହୁଛନ୍ତି, ତତ୍ର ଦର୍ଶନ ଶ୍ରବଣ ସ୍ପର୍ଶନ ଘ୍ରାଣ ଅସନାଦି ଚକ୍ଷୁ ଦିବ୍ୟ ଜ୍ଞାନେନ୍ଦ୍ରିୟ ବ୍ୟାପାର ଏ ଯୋଉ ଇନ୍ଦ୍ରିୟ ଗୁଡାକ ରହିଲେ କଣ ଦର୍ଶନ ଶ୍ରବଣ ସ୍ପର୍ଶ ଘ୍ରାଣ ଭୋଜନ ଚକ୍ଷୁ ଆଦି ଯୋଉଟା ସେଟା ଇନ୍ଦ୍ରିୟଙ୍କର ବ୍ୟାପାର ଗତି ପାଦୟ ଚାଲୁଛେ ଆମେ ଚାଲୁଛେ ସେ ତାର ପାଦର ପାପ ବୁଦ୍ଧି ବୁଦ୍ଧି ବୁଦ୍ଧିରେ ଆମେ ଚିନ୍ତନ କରୁଛେ ଶ୍ୱାସ ପ୍ରାଣସ୍ୟ ଶ୍ୱାସକାର ଏ ପ୍ରାଣର ପ୍ରଲୋଭନ ବାକ ଇନ୍ଦ୍ରିୟ ଯୋଉ କଥା କହୁଛେ କାହାର ଏସବୁ ତାର କଥା ତାର ଇନ୍ଦ୍ରିୟ ମାନେ କହୁଛନ୍ତି ବାଘ ଇନ୍ଦ୍ରିୟ କହୁଛି ବିସର୍ଗ ପାୟୁ ଉପସ୍ଥ ମଳତ୍ୟାଗ କରୁଛେ ମୂତ୍ର ତ୍ୟାଗ କରୁଛେ ଏଟା କିଏ କରୁଛି ନା ଇନ୍ଦ୍ରିୟ କରୁଛି ଆଉ ତୁମେ କଣ ସେଟା କହିବ କି ଇନ୍ଦ୍ରିୟ କରୁଛି କହିବ ମଳତ୍ୟାଗ କରିଦେଇକି ତୁମେ ଯାଇ କାହା ଘର ଦ୍ୱାର ମଳତ୍ୟାଗ କରିଦେବ ନା କାହା ଉପରେ ପରିସ୍ରା କରି କହିବ ଦେଖୁ ନାଇଁ ଫ୍ଲାଇଟ୍ ଗୁଡାକରେ ମତ ଖାଇଦେଇକି ତାକୁ ପରିସ୍ରା କରୁଛନ୍ତି ମଣିଷ ଉପରେ ଫ୍ଲାଇଟ୍ରେ ବି ତାକୁ ଜେଲ୍ କରାହଉଛି ତାଙ୍କୁ ଜେଲ୍ ପୁରୀ ଦିଆହଉଛି ଫାଇନ୍ ପକା ହଉଛି କ୍ୟାନସଲ କରିଦିଆହଉଛି ଛଅ ମାସ ତ ଟ୍ରାଭେଲିଂ କରିପାରିବେ ସେ ଏତେ ନିଶା ପକେଇ ଦେଇଛନ୍ତି ସେ ହାଉସିଂ ବାଥରୁମ୍ ଯାଇଛି ସେ ଠିଆ ହେଇକି ପରିସ୍ରା କରୁଛନ୍ତି ସିଏ ଯଦି ଏ ଶ୍ଳୋକଟାକୁ ଦେଖେଇବ ମୁଁ କଣ କରିବି ଇନ୍ଦ୍ରିୟ ପାୟ ଉପସ୍ଥ ଇଏ ତ ମଳମୂତ୍ର ତ୍ୟାଗ କରିବା ତାଙ୍କ ଧର୍ମ ମୁଁ ହଉଛି ଆତ୍ମା ତମ ଛାଡ଼ିଦେବେ କିଏ ତେଣୁ ଏ ଶ୍ଳୋକ ଇଏ ହଉଛି ବ୍ରହ୍ମବୁଦ୍ଧ ସ୍ଥିତିରେ ଯୋଉମାନେ ବା ଆତ୍ମସ୍ୱରୂପ ସ୍ଥିତିରେ ଯୋଉମାନେ ଅଛନ୍ତି ତାଙ୍କ ପାଇଁ ଏ କଥା କହୁଛନ୍ତି ଏତାନି ସର୍ବାଣି ପୂର୍ବନ୍ନପି ଅନଭିମାନ ବ୍ରହ୍ମବିତ୍ ନ ଲିପ୍ୟତେ ଏସବୁ କର୍ମ କଲା ପରେ ମଧ୍ୟ ବ୍ରହ୍ମବିତ୍ ଯେ ସେ ବ୍ରହ୍ମବିତ୍ ହେଇଗଲା ଭଗବାନଙ୍କୁ ଜାଣିଲା ତତ୍ତ୍ୱବିତ୍ ହେଇଗଲା ସେ କର୍ମରେ ଲିପ୍ତ ହବ ନାହିଁ ତେଣୁ ସେ ପରାଶରଙ୍କର ଗୋଟେ ସୂତ୍ର ଆଣିକି ସେ ଦେଇଛନ୍ତି ତେଣୁ ଏ ଯୋଉ କୃଷ୍ଣ ସେଟା ରଚନା କଲେ କୃଷ୍ଣ ଚେତନଶୀଳ ବ୍ୟକ୍ତିର ଏସବୁ କର୍ମ ଗୁଡିକ ଇନ୍ଦ୍ରିୟ କର୍ମ ନୁହେଁ ଏ ପ୍ରକାର ଇନ୍ଦ୍ରିୟ କର୍ମ ପ୍ରଭାବିତ ହୁଏ ନାହିଁ ଏ ପ୍ରକାର ଇନ୍ଦ୍ରିୟ କର୍ମରେ ପ୍ରଭାବିତ ହୁଏ ନାହିଁ ସେ କୃଷ୍ଣ ସେବା ବ୍ୟତୀତ ଅନ୍ୟ ସେ କର୍ମ କରିପାରେ ନାହିଁ କାରଣ ସେ ଜାଣେ ସେ କୃଷ୍ଣଙ୍କର ନିତ୍ୟ ଦାସ ଭଗବାନଙ୍କ ସେବା କରିବା ଭିତରେ ଯଦି ଇନ୍ଦ୍ରିୟ ମାନଙ୍କର ତାଙ୍କର ସ୍ୱାଭାବିକ ବୃତ୍ତି ଗୁଡାକୁ କୁଆଡେ କୁଆଡେ ଯାଉଛନ୍ତି କଣ କରୁଛନ୍ତି ସେ ଜାଣେ ସବୁବେଳେ ଆଉ ଭଗବାନଙ୍କ ସେବା କଲେ ବିକର୍ମ କାହିଁକି ଇନ୍ଦ୍ରିୟ ଗୁଡାକ ଯିବେ ତମେ ଏ ସ୍ଥିତି ଗୁଡା ଯୋଉ ଇନ୍ଦ୍ରିୟ ଗୁଡିକ ବର୍ତ୍ତମାନ କାଳସର୍ପ ଭଳି ଆମକୁ ଅସୁବିଧାରେ ପକଉଛନ୍ତି ସେତେବେଳେ ଭଗବତ ସେବାରେ ଆମେ ସବୁ ବିନିଯୁକ୍ତ ହେଇଯିବା ଆମେ ସେତେବେଳେ ଇନ୍ଦ୍ରିୟ ବ୍ୟାପାର ବସ୍ତୁ ଗୁଡିକୁ ଆମେ ଡିସ୍କ୍ରିମିନେଟ୍ କରିପାରିବା ପାର୍ଥକ୍ୟ କରିପାରିବା ମୋ ଭଗବାନଙ୍କର ମନେ ରଖିବା ପରେ ସେ ଅବସ୍ଥାରେ ବିକର୍ମ କେବେ ହବନି କେବେ ବିକର୍ମ ହବନି ଯେମିତି ବିଲମଙ୍ଗଳ ଠାକୁର ସେ ବେଶ୍ୟାକୁ ଛାଡ଼ି ଗଲେ ଛାଡ଼ି ଯାଇକି କଣ ସେ ଯୋଉ ସ୍ତ୍ରୀ ଲୋକଟା ପଛରେ ଚାଲିଗଲେ ସ୍ନାନ ଗୁରୁ ଗୁରୁ ଚାଲିଗଲେ ଚାଲିଗଲା ପରେ ଯେତେବେଳେ ସେ ସ୍ତ୍ରୀ ଲୋକଟିକି ସ୍ୱାମୀଙ୍କୁ କହିଲେ ଆଜ୍ଞା ତ ଜଣେ ସାଧୁ ଆସିଛନ୍ତି କଣ ମାଗୁଛନ୍ତି ଆଉ ନା କହିଲା ସାଧୁମାନେ ତାକୁ ଦିଅ ସାଧୁମାନେ ତାଙ୍କୁ ତାଙ୍କର ଯାହା କାମନା ପୂର୍ଣ୍ଣ କର ସାଧୁ ଲୋକ ଆମ ଘରକୁ ଆସିନ ଭାଗ୍ୟ ଇଏ ଯେମିତି ପହଞ୍ଚିଲେ ଇଏ ଯେତେବେଳେ ଯାଇ ପଚାରିଲେ ନାରୀ ଆପଣ କଣ ଚାହୁଁଛନ୍ତି ଆମ ତ ତୁମର ସେ ହେୟାର ପିନ୍ସ କଣ କହୁଛ ମୁଣ୍ଡ କଣ୍ଟା ଆଗରୁ ସବୁ ମା ମାନେ ସବୁ ମୁଣ୍ଡରେ କଣ୍ଟା ଲଗାନ୍ତି ସବୁ କେଶକୁ ଇଏ କରିକି ସବୁ ପିନ୍ ଲଗାନ୍ତି ଲମ୍ବା ଲମ୍ବା କଣ୍ଟା ସବୁ ଗୋଟା ଦିଅ ଚକଟାକୁ ଫୁଟେଇ ଦେଲେ ଆରେ ସେ ଜାଣିଦେଲେ ଏ ଇନ୍ଦ୍ରିୟ ଗୁଡାକ ମୋର ସ୍ୱରୂପ ସ୍ଥିତିରେ ବାଧକ ସୃଷ୍ଟି କରୁଛି ସେ କର୍ମଟା କର୍ମଟା କରୁଥିଲେ ସେ ଜାଣିଦେଲେ ଏଟା ବିକର୍ମଟା ମୋ ତ ସ୍ୱରୂପ ସ୍ଥିତି ମୁଁ ବୃନ୍ଦାବନ ଯିବି ମୁଁ କୃଷ୍ଣଙ୍କୁ ପ୍ରାପ୍ତ ହେବି ମାନେ ସ୍ୱରୂପ ସ୍ଥିତିରେ ଯେଉଁମାନେ ରହିବେ ସେ ବିକର୍ମ କରିବେନି ବିକର୍ମ କରିବା ପୂର୍ବରୁ ତାଙ୍କୁ କୃଷ୍ଣ ଜ୍ଞାନ ଦେବେ ସେ ଇନ୍ଦ୍ରିୟ ମାନଙ୍କର କାର୍ଯ୍ୟ ଗୁଡିକ ସବୁ ଧରିଦେବେ ଏଟା ଇନ୍ଦ୍ରିୟ ମାନେ ମୋତେ ଏମିତି ନେଇଯାଉଛନ୍ତି ଭଗବାନ ଯେହେତୁ ସେ ଭଗବାନଙ୍କ ସେବାରେ ଅଛନ୍ତି ଭଗବାନଙ୍କ ଜ୍ଞାନ ଦେଇଦେବେ ସେ ଜ୍ଞାନ ବଳରେ ସେ ଇନ୍ଦ୍ରିୟ ମାନଙ୍କର ପ୍ରବୃତ୍ତିକୁ ସେ ରୋକିଦେବେ ସେ ପ୍ରଭାବିତ ହେବେନି ଯେମିତି ଆମେ ଦେଖୁଛେ ଭଗବାନ ଅବଧୂତ ଅବଧୂତ ଭଗବାନ ସେ ବେଶ୍ୟା କତୁରୁ ଶିଖିଲେ କି ନାହିଁ ଆମର କଣ ପିଙ୍ଗଳା କତୁରୁ ଶିଖିଲେ ମାନେ ପିଙ୍ଗଳାଙ୍କ ପାଖରେ ପଡିକି ରହିଥିଲେ ପିଙ୍ଗଳାଙ୍କର ସେ ଘର ଆଗରେ ପଟିଆରେ ତାଙ୍କର ତ ଉଲଗ୍ନ ସେ ବସ୍ତ୍ର ନାହିଁ ତାଙ୍କ କିଛି ନାହିଁ ସେ ପଡିକି ରହୁଛନ୍ତି ଦେଖୁଛନ୍ତି ପିଙ୍ଗଳା କଣ କହୁଛି କଣ ନାହିଁ ସେତେବେଳେ ଇନ୍ଦ୍ର ବ୍ୟାପାର ଇନ୍ଦ୍ର ଗୁଡିକ ସେ ଗୋଟେ ନାରୀ ସେ ଗୋଟେ ବେଶ୍ୟା ବାଳା କତୁରୁ ଶିଖିଛନ୍ତି ଯାହା କତୁରୁ ସବୁ ଶିଖିଛନ୍ତି ସେତେବେଳେ ତାଙ୍କ ଇନ୍ଦ୍ରିୟ ଗୁଡିକ ଯେ କୃଷ୍ଣ ଚେତନଶୀଳ ରହିବେ ଯେ କୃଷ୍ଣଙ୍କୁ ଚିନ୍ତା କରିବେ ତାଙ୍କ ଇନ୍ଦ୍ରିୟ ଗୁଡିକ ବହିର୍ମୁଖ ହେବେ ନା ଯେଉଁ ଯେଉଁ ବିଷୟ କତିକି ଯିବେ ସେ ଧରିଦେବ ପରମାତ୍ମା ତାଙ୍କୁ ଜ୍ଞାନ ଦେଇଦେବେ ତାଙ୍କୁ ସେ ଇନ୍ଦ୍ରିୟର ବୃତ୍ତି ଗୁଡା ରୋକିପାରିବ ସେ ଯୋଉ ଇନ୍ଦ୍ରିୟକୁ ଫେରେଇବା ଯୋଉ ରୋକିବା ଯୋଉ ଶକ୍ତିଟା ଏଟା ଜୀବ ପାଖରେ ନାହିଁ ସେ ଶକ୍ତିଟା ଚିତ୍ ଶକ୍ତି ଶକ୍ତି ଭଗବାନ ଦେଲେ ଆମେ ଯାଇ ଇନ୍ଦ୍ରିୟ ମାନଙ୍କର ପ୍ରବୃତ୍ତିକୁ ରୋକିପାରିବା, ନହେଲେ ରୋକି ହବନି। ସେଥିପାଇଁ ଆମେ ସେବା ଗୁଡା କରୁଛେ, ପ୍ରାର୍ଥନା କରୁଛେ, ଏଟା କରି କରି ଇନ୍ଦ୍ରିୟ ମାନେ ସଚିତ ହେଇଯିବେ, ଆଉ ଭଗବାନଙ୍କର ଚିତବଳ ମିଳିବ, ଆମେ ଯେ ଦୁର୍ବଳ ହବ, ନହେଲେ ଦୁର୍ବଳ ହବନି। ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ଭଗବତ ଗୀତା କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରିହରି।